ভগবতে বাসুদেবায়। শ্রীমদ ভগবদ গীতা মৌলিক রূপে আমরা পাঠ করছি প্রথম অধ্যায়ের ভগবদ গীতার ভগবান বাণী অবতার আবির্ভাব নিমিত্ত ভগবান অর্জুন বর্তমান মোহিত করছেন। মোহিত করে আমাদের শিক্ষা দেখছেন যে জনকর সর্বচেতনা হলে তার ইচ্ছা কত বড়বান, সর্বচেতনা বৃদ্ধি অর্থ সমর্পণ ভাবটা কমিযাব। সর্বচেতনা আমি যেতে বৃদ্ধি করি করে যা ঈশ্বরত্ব ভাবনাটা সেতে পড়ি, সর্বচেতনা বৃদ্ধি হল মানে অহমিকাটা পড়লা ঈশ্বর চেতনা মু হচ্ছে ঈশ্বর আর সে সমর্পণ কণ সুখ দুঃখর কর্তা নিজক মনে করে। গতকাল আমি শুনেছিলাম অর্জুন কিভাবে কোথায় কিং ন রাজেন্ন গোবিন্দ কিংবা কিং ভোগে নবা, মোর বঞ্চিবার কোন আবশ্যক আছে জীবর, এই বদ্ধ জীবর বা সর্বচেতনা থাকা জীবর স্বভাব হচ্ছে এ, জীবনর লক্ষ্য কোন, এ জগৎ কি সৃষ্টি করছেন, কিভাবে জগৎ চালছে এবং এর অন্তিম পরিণাম কোন, মোর স্থিতি কোন এটা জাঁপারি। আজিকাল আজি যে দুনিয়ার বর্তমান যে পরিস্থিতি যেতে প্রকার শ্রেষ্ঠ কার্য হচ্ছে জগতের, চন্দ্র চন্দ্র পৃষ্ঠক যা বা যেতে বড় বড় যুদ্ধ বিমান যা সব তৈরি করা যাচ্ছে, এ সব সর্বচেতনা উপরে, সব সর্বচেতনা উপরে। সেপরে সর্বচেতনার ভাবনাটা যেতে অধিকার হচ্ছে ঈশ্বর ভাবনাটা, নিজের ঈশ্বর অহম অহম ভোগী সিদ্ধ সিদ্ধ অহম বলবান সুখী, এ আশ্রিক চেতনা। দেহ চেতনাটা যেতে বড়ি আশ্রিক ভাবনাটা সেতু বড়ি, সেত অসুর যেভাবে সবাই সবাই চাহিম ভোগ করবি মু সুখর রহবি, আশ্রিক ভাবনাটা মনুষ্য হলে কম, ভগবান যেত দৈবাসুর সম্পদ যোগ করেছেন যেত কেবল অসুর ক্যাটাগরি বুঝি না গুণ কথা কুচন, যাহার সেই গুণটা রয়েছে সে হব দেবত, যেমন ভগবান কুচেন ব্রহ্মণ্যতাম অহম বলি একাদশ স্কন্ধরে উদ্ধব কুচেন তাকে বিভূতি নিজে প্রকাশ, ব্রাহ্মণতা ভিতরে মু হচ্ছি বলি, যেতে যেতে ব্রাহ্মণ ভক্ত অনেক মু হচ্ছি বলি, কারণ বলি কে মূল জন্ম হয়েছিল অসুর কূল, সেটা তুমি অসুর সম্পদ বা অসুরঙ্কর যে লক্ষণ গুড়া সেটি সে কূলের জন্ম হলে তুমি লগাই পারবে। ভগবান দৈবাসুর সম্পদ যে কথা কইছেন, দৈব কি আসুর কি সেটা গুণ কু নিয়ে বিচার করা পড়ে, মনুষ্য যেতে আসুরিক এই যে ভোগ বুদ্ধিটা বড়ব আসুরিক ভাবনাটা বড়ে, আসুরিক ভাবনা বড়লে অন্তর তো অসুর ভাবনাটা আসলে কি কাহ গোটে অসুরঙ্কর কোণ, অসুরঙ্কর গুণ কোণ, অসুরঙ্কর গুণ হলো গোটে জায়গায় রহলে সব স্বার্থ নিজ নিজের স্বার্থের কেবল রয়েছে রয়েছে গোটে জায়গায় কমিউনিটিটা গোটে দেখা এক লাগুত, কিন্তু তাঁকর কম থাকা উদ্দেশ্য থাকবে অলগা স্বার্থ থাকবে অলগা অন্তর্নিহিত স্বার্থ ওড়িয়ার যেটা কুয়া যায়, সমস্ত কার্য করছেন গোটে জায়গায় কিন্তু অন্তর্নিহিত স্বার্থটা অলগা রয়েছে, এটা আসুরিক ভাবনাটা দেবতা মানুষ সেটা নেই, দেবতা মানুষ ভাবনা আলগা, তাঁকর কমিউনিটি তাঁকর আগে তাঁকর দেব সমাজ, দেব সমাজ কথা চিন্তা করবে, আর অসুর সমাজের সমস্ত এক জায়গায় হলে উদ্দেশ্যটা অলগা রয়েছে, ভোগ ভোগ আসিগাল মানে মানব সমাজের এই আসুরিক চেতনা আড়ে গতি করব, আর আসুরিক চেতনা সে মানব সমাজের যেকোনসি ব্যক্তি হোক ভোগ ভোগবাদ বা ভোগ বুদ্ধিটা হচ্ছে গোটে আসুরিক প্রবণতাটাকে বড়ায়, সেটার অথবা সাত্বিক গুণ কম রয়েছে, আর সে ভোগ বুদ্ধিটা কত বড়ব না যেতে আমি দেহ আর দৈহিক বস্তু প্রতি আসক্তি রইল, আত্ম আত্মচিন্তন বা আত্মার ভাব উপস্থিতি বা আত্মার চেতনাটাকে আমি জাগ্রত করি পারু না মানে দেহ আমি বাড়ি বসব, গোটে ফরেন জিনিসটা যেমন জ্বরটা তোমার দেহরে পশি যাইছে তুমি জ্বর হয়ে যাই তাহলে কম করিও, ভাবল কম করিও প্রধান জ্বরটা তুমি হয়ে গেল পরে ଜ୍ୱରଟା ତୁମକୁ କଣ୍ଟ୍ରୋଲ କରୁଛି ନା କଣ କରୁଛି? ମୁଣ୍ଡ ବିନ୍ଧିଲା, ମୁଁ ଆଉ କିଛି ଖାଇବିନି, ମତେ ଏମିତି ଲାଗୁଛି, କିଏ କଣ୍ଟ୍ରୋଲ କରିଦେଲା? ବର୍ତ୍ତମାନ ଜ୍ୱରଟା ତୁମକୁ କଣ୍ଟ୍ରୋଲ କଲା, ତୁମେ ଜ୍ୱରକୁ ନ ବାହାରିଲା ପର୍ଯ୍ୟନ୍ତ ତୁମ ନର୍ମାଲ କଣ୍ଡିସନ ଆସିବନି, ସ୍ୱାଭାବିକ ସ୍ଥିତି ଆସିବନି, ସେ ତୁମକୁ କଣ୍ଟ୍ରୋଲ କରୁଛି। ସେଟା ଭୋଗଟା ଗୋଟେ ଜୀବକୁ କଣ୍ଟ୍ରୋଲ କରି ରଖିବ, ଭୋଗଟା ତାକୁ କଣ୍ଟ୍ରୋଲ କରୁଛି, ତେଣୁ କଥା କ'ଣ କଲେ ହବ? ଭୋଗଟାକୁ ବାହାର କରିବାକୁ ପଡ଼ିବ, ଭୋଗବାଦ ବୁଦ୍ଧି, ଯୋଉ ଭୋଗ ବୁଦ୍ଧି, ଏଇଥିପାଇଁ ଏଇଟା ଦରକାର ପଡ଼ୁଛି, ଏ ଆତ୍ମଚେତନା, ଭଗବାନଙ୍କର ଭକ୍ତି। ଜଣେ ସାଧକ କେତେ ଭଜନ କଲେ, ଆରେ ଭାଇ ଭୋଗ ବୁଦ୍ଧିଟା ଛାଡ଼ ଖାଲି, ଆଗେ ସେତିକି ତ କରିବାକୁ ପଡ଼ିବ, ଆଉ କ'ଣ କରିବାକୁ ପଡ଼ିବ? ଗୁରୁକୃଷ୍ଣଙ୍କର କୃପାଟା ପାଇବାକୁ ହେଲେ, ଶରଣାଗତି ସ୍ତରକୁ ଯିବାକୁ ହେଲେ, କେବଳ ଏଇଟା ଗୋଟେ ଜିନିଷ ଦରକାର, ଆଉ ଭୋଗ ବୁଦ୍ଧିଟା ଏଇ ତ ଏତିକି ତ କରୁ କରୁ ଦିନ ଚାଲୁଛି, ଆଉ କ'ଣ? ପାତ୍ରଟା ଯଦି ତୁମେ ଜାଗାଟା ଠିକ୍ କରି ରଖିଛ, ବର୍ତ୍ତମାନ ବର୍ଷା ହେଉଛି, ଯିଏ ତାର ହଳ କରିକି ରଖିଛି ସେ କ'ଣ କରିବ? ଏ ଲୋକ ହଳ କରି ସାରିଲେଣି, ସେ କ'ଣ କରିବ? ତଳା ପକେଇଦେବ, ତାର ତିଆରି କରି ରଖିଛି, ଆଉ ବର୍ଷା ହେଲା ମାନେ ତାର କାର୍ଯ୍ୟରେ ଲଗେଇଦେବ। ଆଉ ଗୁରୁ ବୈଷ୍ଣବ କ'ଣ କୃପା କରୁନାହାନ୍ତି? ଗୁରୁ ବୈଷ୍ଣବ କୃପା କରୁଛନ୍ତି, କିନ୍ତୁ ପାତ୍ର ତମେ ଥିଲେ ତୁମେ ରଖିପାରିବେ? ଏ ଚୈତନ୍ୟ ମହାପ୍ରଭୁ ସେ କଥା କହୁଛନ୍ତି ନା କାହାକୁ? କାହାକୁ? ଶ୍ରୀଧର ମୁରା କାହାକୁ? ଚୈତନ୍ୟ ଭାଗବତ ସେ କଥା କହୁଛନ୍ତି। ବଳରାମଙ୍କର ଶିଶୁତ୍ୱ ପାଇକି ଦୁର୍ଯ୍ୟୋଧନଙ୍କର ମରଣ ହେଲା, ବଳରାମଙ୍କର ଶିଶୁତ୍ୱ ପାଇକି, ବଳରାମ ଯାହାଙ୍କର ଗୁରୁ, ମୂଳ ଗୁରୁ ତତ୍ତ୍ୱର ସେ ହେଉଛନ୍ତି ଆଧାର, ତାଙ୍କର ଶିଷ୍ୟ ଆଜି ମୃତ୍ୟୁବରଣ କଲା। ଦେଖ ପାତ୍ରତା ନାହିଁ, ଆଉ କୃପା ହେଲେ କ'ଣ? ତୁମେ କୃପା ରଖିପାରିବନି, ଆଉ ଗୁରୁ ଆସିଥିଲେ କହିଲେ ଯୁଦ୍ଧ ବନ୍ଦ କର, କ'ଣ ଶୁଣିଲା? ପାତ୍ରତା ନାହିଁ, ପାତ୍ରତା ନଥିଲେ କିଛି ହବନି। ସେ ପାତ୍ରତା ତିଆରି କରିବା ପାଇଁ ହେଲେ ଏଇ ପ୍ରାର୍ଥନା, ଏଇ ଭଜନ ସାଧନ କରି ଭୋଗ ବୁଦ୍ଧିକୁ ବିଦୃତ କରିବାକୁ ପଡ଼ିବ। ସେଥିପାଇଁ ବହୁ ପ୍ରାର୍ଥନା କରିବାକୁ ପଡ଼ିବ, ନିଜର ସଂସ୍କାର କ'ଣ ଅଛି, ପୂର୍ବ ଜନ୍ମର ଆମର ସ୍ୱୀକୃତି କ'ଣ ଅଛି, ଆମେ କେମିତି ଜାଣିବା? ସେ ତ ପୁରା ଯାହାକୁ ମନ ବୁଦ୍ଧିକି ଧରିକି ରଖିଛି, ତେଣୁ ଏଠି ଅହେତୁକ କୃପା ଗୋଟେ ଆବଶ୍ୟକ ଅଛି। ସେ ଅହେତୁକ କୃପା ପାଇଁ ହିଁ କେବଳ କାନ୍ଦିବାକୁ ପଡ଼େ, ମୁଣ୍ଡ ପିଟିବାକୁ ପଡ଼େ, ବାରମ୍ବାର ପ୍ରାର୍ଥନା କରିବାକୁ ପଡ଼େ। ଏଇଟା ଗୋଟେ ଦୁଇ ଦିନ ଲୋକ କାମ ନୁହେଁ, ସଂସ୍କାରଟା ନାହିଁ ନା ଟୋଟାଲ, ଜମିବାଡ଼ି ଯାହାର ନାହିଁ ସେ କ'ଣ କରିବ? ଭାବିଲେ ତୁମର ଜମିବାଡ଼ି ନାହିଁ, ମନେକର ତୁମର ଜମିବାଡ଼ି ନାହିଁ, ତୁମେ କ'ଣ କରିବ? ତୁମେ ଦୁଇ ଖଣ୍ଡ ଭାଗ ଚାଷ, ଭାଗ ଚାଷ କୁହନ୍ତିନି, କ'ଣ କରିବ? ସେ ଭାଗ ଚାଷୀ ଆଗରୁ କ'ଣ କୁହନ୍ତି? ଏବେ ମାଲିକ ଯାଇଁ କହୁଛି କିରେ ଭାଗ ମୋ ଜମିଟା ଟିକେ ଚାଷ କର, ମାଲିକ ଯାଇଁ କହୁଛି, ଆଗରୁ କ'ଣ କରୁଥିଲେ? ଚାଷୀ ଯାଇଁକି ଦ୍ୱାର ପିଣ୍ଡାରେ ବସିବ, ବାବୁ ଆସିଥିଲେ ଆଉ ସେ ଜମିଟା ଖାଟିଆ ଦିଅ ଭାଗ କରିବେ, ଆଉ ସେ ମୁଣ୍ଡ ପିଟୁଛି ନା, ଆଉ ତାର କିଛି ନାହିଁ। ଆଉ ଦେଖୁ ଜମି ଭୂମି ଭୂମି ବିଶ୍ୱ କୁହନ୍ତି ନା, ବିଶ୍ୱ ଗୋଟେ ନାହିଁ ଓଡ଼ିଆରେ, ମୋର ଭୂମି ବିଶ୍ୱ ନାହିଁ ଆଜ୍ଞା, ଯାହା ସେ ଖଣ୍ଡି ଜମି ଘଣ୍ଟା ଦେଲେ ମୁଁ ଟିକେ ଚାଷ କରି ଚଳିବି, ମୋ ଛୁଆ ପିଲା ଚଳିବେ, ଛଣ କୁଟା ଟିକେ ହବ, ଗାଈ ଗୋରୁ ଖାଇବେ, ଛଣ ଟିକେ ଘରେ ଛାଇବି, ତାର ନାହିଁ କିଛି, ସେ ବ୍ୟାକୁଳ ହେଇ ବସିବ ନା। ଆଉ ସେଭଳି ସଂସ୍କାରଟା ଆମର ନାହିଁ ଆମେ ଜାଣିଦେଉଛେ, ସଂସ୍କାର ନାହିଁ ମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଆଉ ତୁମର ସଂସ୍କାର ଅଛି ମାନେ ବି ତା ଅଭିମାନରେ ଯେ ତୁମେ ଭଗବାନ ପ୍ରାର୍ଥନା କରିବନି, ଗୁରୁ ବୈଷ୍ଣବ ପ୍ରାର୍ଥନା କରିବନି, କୃପା କେମିତି ମିଳିବ? ଭାବୁ ଗୁରୁ ବୈଷ୍ଣବ କୃପା କରୁଛନ୍ତି ନା ପ୍ରଭୁ, ଜଗତର ଏତେ ବଡ କଲ୍ୟାଣ ସେ ଭକ୍ତିନ ଠାକୁର ଲେଖିଲେନି, ଜଗତେ ଆସିଆ ମଧୁର ନାମ, ଜୀବର କଲ୍ୟାଣ ସାଧନ କାମ, ଜଗତେ ଆସିଆ ମଧୁର ନାମ, ଅବିଦ୍ୟା ତିମିର ତପନ ରୂପେ ହୃଦୟ ଗଗନେ ବିରାଜ। କ'ଣ ବଡ଼ ମାନେ ତତ୍ତ୍ୱ ସବୁ ସିଏ ତାଙ୍କର ୱାର୍ଡିଂ, ମହାଜନ ସବୁ ଭଗବାନଙ୍କ ନିଜ ଲୋକ ସେ ସବୁ ରଚନା କରିଛନ୍ତି। ଜୀବର କଲ୍ୟାଣ ସାଧନ କାମ, ସବୁ କେମିତି କହୁଛନ୍ତି? ଗୋଟେ ଅଜ୍ଞାତର ଲୋକ ନାମ କରିଦେଲେ ବି ତାର ପାପ ପଳାଉଛି, ନାମର କେତେ ବଡ଼ ମହିମା ରହିଲା? ନାମ ପ୍ରଭୁ କ'ଣ କଲ୍ୟାଣ କରୁନାହାନ୍ତି? ମହାପ୍ରସାଦ କ'ଣ କଲ୍ୟାଣ କରୁନାହାନ୍ତି? ଭଗବାନଙ୍କ ଦର୍ଶନ କ'ଣ କଲ୍ୟାଣ କରୁନାହାନ୍ତି? କିନ୍ତୁ କ'ଣ ପାତ୍ରତା ନଥିଲେ କ'ଣ କରିବ ତୁମେ? ତୁମ ଜାଗାଟା ଠିକ୍ କରୁନା, ଆଉ ବର୍ଷା ହେଲେ କ'ଣ ହବ? ଚାଷ କରିବା ପାଇଁ ତୁମେ ରେଡ଼ି କରି ରଖିନ, କିଛି କରିପାରିବନି, ଆଉ କ'ଣ ହଳ କରୁନ, କିଛି କରୁନ, ଘାସ ବାଛି ନ, ଲେଟ୍ ହବ, ସେଇଭଳିଆ ଅବସ୍ଥା। ସଂସ୍କାରଟା ଗୋଟେ ବହୁତ ବଡ଼ ଜିନିଷ, ଆଉ ସଂସ୍କାର ପରିବର୍ତ୍ତନ କେବଳ ଏଇ କୃପା, ଅହେତୁକ କୃପା କହିଲେ ସାଧନ, ଜୀବର କଲ୍ୟାଣ ସାଧନ କାମ, ଜଗତେ ଆସିଏ ମଧୁର ନାମ। କ'ଣ ବଡ଼ ସବୁ ତତ୍ତ୍ୱ ସବୁ ରଚନା, ଭଗବାନଙ୍କ ନାମର ଏତେ ବଡ଼ ମହିମା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଜଣେ କେମିତି ବି ନାମ କରୁ ତାକୁ ଜଗତରେ ଯିଏ ଦେଖୁଛି ତାକୁ ତାରି ପଛା ଭଗବାନଙ୍କର ନାମ କରୁଛି। ଦେଖୁନା ଗାଁ ଗହଳିରେ ଯେ ନା କ'ଣ ବାବୁଲି ତୁ ଝୁଲାଟା ଯେତେବେଳେ ଧରିକି ଯାଉଛୁ ଲୋକ କ'ଣ ବାବୁଲି ଜପ ହପ କଲାଣି ଠାକୁରଙ୍କୁ ଡାକିଲାଣି ବାବୁଲି ଆଉ କ'ଣ କରୁଛି ସେଇଟା ସେ ଜାଣିଥିବ ଲୋକ କ'ଣ କହୁଛନ୍ତି ତୁମକୁ କହୁନାହାନ୍ତି ବାବୁଲି ଆଉ କ'ଣ ବାବୁଜୀ ବାବୁଜୀ ହେଇଗଲେ ତାଙ୍କର ତ ଗୋଟେ ଲାଇନ୍ ଧରିଲୁ କହୁନାହାନ୍ତି ବାବୁଜୀ ଆଉ ଗୋଟେ ଭଲ ଲାଇନ୍ ଚାଲିଗଲା ଆଉ ଦେଖ ଲୋକଙ୍କର ଦୃଷ୍ଟିଟା କେମିତି ତୁମେ ନାମ କଲାବେଳକୁ ଲୋକ କେଉଁ ଦୃଷ୍ଟିରେ ଦେଖୁଛନ୍ତି କାରଣ ଲୋକ ଜାଣିଛନ୍ତି ଆମେ ନାମ ଟିକେ ଗୋଟେ ଦିନବେଳେ ପାଞ୍ଚ ମାସରେ କେଉଁ ବର୍ଷରେ ଆମେ ଥରେ ଟିକେ ନାମ କରିପାରୁନୁ ଗୋଟେ ଲୋକ ଡେଲି ମାଳା ଝୁଲି ଜପ କରୁଛି ଆଉ ଇଏ ବି ସତ୍ୟ ନା ଭଗବାନ ମୁଖଙ୍କ ଭଗବାନଙ୍କର ନାମଟା ମୁଖରେ ଜଣେ ହରେ କୃଷ୍ଣ ଜପ କରୁଛି ଦୁଇ ଘଣ୍ଟା ଜପ କରୁଛି ତିଳକ ଧାରଣ କରୁଛି ବଡ଼ ଯେ ବହୁତ ବଡ଼ ଜିନିଷ କିନ୍ତୁ କରିବା ଲୋକ ବା ନିଜେ ବୁଝୁନି ତା ସଂସ୍କାର ନାହିଁ ବୋଲି ତାର ଭୂମିଟା ତାର କ୍ଷେତ୍ରଟା ଠିକ୍ ନାହିଁ ତାର ପାତ୍ରତା ଠିକ୍ ନାହିଁ ସିଏ ନିଜେ ବୁଝିପାରୁନି ତିଳକ ଧାରଣ କରିବା ନାମ କରିବା ଚରଣାମୃତ ପାଇବା ଭଗବାନଙ୍କୁ ଦର୍ଶନ କରିବା ପ୍ରଣାମ କରିବାର ମୂଲ୍ୟଟା କ'ଣ ନିଜେ ବୁଝୁନି ତାକୁ ଆଉ କ'ଣ କହିବ ଏଇ କଥାରେ ପଡ଼ିଛି ନା ସରଚେତନାଟା ସବୁ ବିପଦଳେ ଦେବ ଆଉ ଇଚ୍ଛାଟା ବହୁତ ବଳବାନ ହେଇଯିବ ଶରଣାଗତି ଆଉ କରିବାକୁ ଦେବନି ଏଇଥିଲା ଭୂମିକାଟା ଆଉ କ'ଣ ଏ ଅର୍ଜୁନ କେବଳ ବୁଝିବା ପାଇଁ ତାଙ୍କୁ ସରଚେତନ ବୁଝେଇ ତାଙ୍କୁ ଶରଣାଗତି ଆଣିବା ପାଇଁ ପୁରା ଲାଗିଗଲା ଗୀତାଟି ପୁରା ଗୀତା ଭଗବାନ କେଉଁଠି କର୍ମଯୋଗ କେଉଁଠି ହଟଯୋଗ କେଉଁଠି କେତେ ଯାଇ ସେସବୁ ସର୍ବଧର୍ମାନ ଯାଇ କହିଲେ ଛୋଟିଆ କାମ ନୁହେଁ ନା ଭଗବାନଙ୍କ ଶରଣରେ ଗୋଟେ ଜଣେ ଯିବା ସବୁ ଜିନିଷ ଛାଡ଼ିକି ସୁଖ ଦୁଃଖ ସବୁ ଜିନିଷ ଆଉ ଗୋଟେ ବଡ଼ ଜିନିଷ ମନେ ରଖିବା ପଡ଼େ ସେଠି ଭଗବାନ ତାଙ୍କ ପାଖରେ ଥିଲେ କାହା ପାଖରେ ଅର୍ଜୁନଙ୍କ ପାଖରେ ଥିଲେ ଆଉ ଅର୍ଜୁନଙ୍କର ପ୍ରାକ୍ଟିକାଲ ପ୍ରୋବ୍ଲେମଟା କ'ଣ କ'ଣ କୁହାଯାଏ ଯେଉଁଟାକି ବାସ୍ତବିକ ତାଙ୍କର ଜୀବନରେ ଯେଉଁ ଅସୁବିଧାଟା ଘଟୁଛି ସେଟାକୁ ସିଏ ଅର୍ଜୁନ ପ୍ରକାଶ କରୁଥିଲେ ତାଙ୍କର ସନ୍ଦେହକୁ ପ୍ରକାଶ କରୁଥିଲେ ଭଗବାନ କ୍ଲାରିଫାଏ କରୁଥିଲେ ପୂର୍ବ ତାରି ପ୍ରସଙ୍ଗ ଉପରେ ଲେଖିଛନ୍ତି ତାହେଲେ ଆମେ ଜଣେ କହିବା ତ ଭଗବାନଙ୍କ ଅର୍ଜୁନଙ୍କ ପାଖରେ କୃଷ୍ଣ ଥିଲେ ଆମ ପାଖରେ କିଏ ଅଛନ୍ତି ପ୍ରବାସୀ କଥା ଉଠାଉଛନ୍ତି ପ୍ରଶ୍ନ ଏ ଭଗବାନ ଆଉ ଭଗବାନଙ୍କର ପ୍ରତିନିଧି ପ୍ରତିନିଧି କିଏ କାମ ପ୍ରତିନିଧି କାହାକୁ କୁହାଯାଏ ବୋଇଲେ ପ୍ରତିନିଧି ମାନେ କ'ଣ ଯେଉଁଠି ତୁମ କାମଟା କରିବାର ଥିଲା ତୁମେ ତୁମ କାମଟାକୁ ଆଉ ଯିଏ କରିପାରିବ ତୁମର ସେଠିକି ଯିବାର ଅଛି ତୁମେ ଗଲଣି ପୁଅକୁ ପଠାଇଦେଲ ସେ ଲୋକ କ'ଣ କହିବେ ପୁଅଟାକୁ ପ୍ରତିନିଧି ଇଏ ତା ପ୍ରତିନିଧି ବାବୁଙ୍କ ପ୍ରତିନିଧି ଆସିଛନ୍ତି ପ୍ରତିନିଧି ଲାଗିଲା ଆଉ ସେଭଳିଆ ଏ ଯେ ଭଗବାନଙ୍କର ଯେଉଁ କାମଟା କରିବାର ଥିଲା ତାଙ୍କର କାର୍ଯ୍ୟଟାକୁ ଯିଏ କରନ୍ତି ସେ ହେଲେ ଗୁରୁ ଗୁରୁ ଭଗବାନ ସେ କଥା ପ୍ରଭୁପାଦ ସେ କଥା କହୁଛନ୍ତି କୃଷ୍ଣ ଆଉ କୃଷ୍ଣଙ୍କର ଶୁଦ୍ଧ ଭକ୍ତ ତାଙ୍କର ପ୍ରତିନିଧି ତାଙ୍କର ପ୍ରତିନିଧି ଉପସ୍ଥିତିରେ ସେଇ ସନ୍ଦେହ ବିଦ୍ରୋହ ଯେମିତି ଅର୍ଜୁନ କରୁଥିଲେ ଆମକୁ କରିବାକୁ ପଡ଼ିବ ଏଇଥିପାଇଁ ତ ଗୁରୁ ଗ୍ରହଣ କରାଯାଉଛି ଆଉ ନହେଲେ ଆବଶ୍ୟକ କ'ଣ ଅଛି କାରଣ ପ୍ରତ୍ୟେକ ଜୀବର ସଂସ୍କାର ଅଲଗା ଜଣେ କହିବା ମୁଁ ମୋର ପୂର୍ବ ଆଚାର୍ଯ୍ୟଙ୍କୁ ମୋର ଧରିକି ଭଜନ କରିବି ମୋର ଆଉ କ'ଣ ଦରକାର ମୁଁ ପ୍ରଭୁପାଦଙ୍କ କଥାକୁ ଶୁଣିବି ଜାଣିବି ଭଲ ସେଇଟା ଆଚାର୍ଯ୍ୟ କିନ୍ତୁ ପ୍ରାକ୍ଟିକାଲ ଯେଉଁ ପ୍ରୋବ୍ଲେମଟା ପ୍ରତି ଜୀବର ବିଭିନ୍ନ ବିଭିନ୍ନ ପ୍ରକାର ସଂସ୍କାର ରହିଛି ଆଉ କାଲି ତାର ଜୀବନରେ ଯେଉଁ ଘଟଣାଟା ଘଟିବ ସେ କାହା ସହିତ କନସଲ୍ଟ କରିବ ଯେଉଁ ତିନିଟା ଜିନିଷ ରହିଲା ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ସେବା କରିପାରିବ ପ୍ରଣିପାତ କରିପାରିବ ଶରଣ ଯାଇପାରିବ କିନ୍ତୁ ଗୋଟେ କାମ କରିପାରିବନି ପରିପ୍ରଶ୍ନ କାହାକୁ କରିବ ଏଥିପାଇଁ ରୀତି ବାଦରା କାଟିଯିବ କଟିଯାଏ ଏଇଟା ଆମର ବୈଷ୍ଣବିଜିମ ନୁହେଁ ଏ ରୀତିକଟା ଏ ବୈଷ୍ଣବିଜିମ ଏଥିପାଇଁ ନୁହେଁ ଏଇଟା ପ୍ରସେସ ନାହିଁ ବୈଷ୍ଣବ ପରମ୍ପରାରେ ନାହିଁ କାହିଁକି ନାହିଁ ପରିପ୍ରଶ୍ନ କାହାକୁ କରିବ କାରଣ ପ୍ରତ୍ୟେକ ବ୍ୟକ୍ତିର ଦେଖ ଦୁଇ ବାହିନୀ ଭିତରେ କେମିତି କଟିଯାଉଛି ଅର୍ଜୁନ ଗୀତା ଆରମ୍ଭରେ ପ୍ରବଚନ କରିଥିଲେ କରିଥିଲେ ନା ମହାଭାରତ ଯୁଦ୍ଧ ସରିଲା ପୁଣି ଅର୍ଜୁନଙ୍କ ପ୍ରୋବ୍ଲେମ ସଲ୍ଭ ହେଇଗଲା ଆଉ କାହାର ପ୍ରୋବ୍ଲେମ ଷ୍ଟାର୍ଟ ହେଇଗଲା ଯୁଧିଷ୍ଠିରଙ୍କର ଆଚ୍ଛା ଗୀତା ଜ୍ଞାନଟା ଥିଲା କି ନାହିଁ ସେତେବେଳେ କୃଷ୍ଣଙ୍କର କ'ଣ ଆବଶ୍ୟକ କୃଷ୍ଣଙ୍କର କ'ଣ ଆବଶ୍ୟକ କାରଣ ଅର୍ଜୁନଙ୍କର ପ୍ରୋବ୍ଲେମଟା ଅଲଗା ତାଙ୍କର ପ୍ରୋବ୍ଲେମ ଅଲଗା ଇଏ ମରିଯିବା ଆଶଙ୍କାରେ ଯୁଦ୍ଧ କରୁନାହାନ୍ତି ସିଏ ମୋ ପାଇଁ ମରିଗଲେ ମୁଁ ରାଜା ହେବିନି ଇଏ ଇଏମାନେ ମରିଯିବେ ଏଇ ରକ୍ତ ରଞ୍ଜିତ ସିଂହାସନ କ'ଣ ମୁଁ ଭୋଗ କରିବି ଏଇଟା ହେଉଛି ପାପ ମୁଁ ପାପ କରିବି ନାହିଁ ବୋଲି ଗୀତା ଚାଲିଲା ଆଉ ଗୀତା ସରିଲା ମୁଁ ପାପ କଲି ଇଏ କାହାର ପ୍ରୋବ୍ଲେମ ଯୁଧିଷ୍ଠିର ମହାରାଜଙ୍କ ପ୍ରୋବ୍ଲେମ ସିଏ କ'ଣ ଗୀତା ଶୁଣୁନଥିଲେ କି ସେ କ'ଣ ଗୀତା ଜାଣିନଥିଲେ କି ସେ କାହିଁ ଏଇ ଜିନିଷଟା ତାଙ୍କର ପୁଣି କାହିଁ ପ୍ରୋବ୍ଲେମଟା ଆସିଲା ତାହେଲେ ପ୍ରାକ୍ଟିକାଲ ପ୍ରୋବ୍ଲେମ ଆସିବ ସବୁବେଳେ ପରିପ୍ରଶ୍ନ କାହାକୁ କରିବ? ସେଥିପାଇଁ ଗୁରୁ ଗ୍ରହଣ କରାଯାଉଛି, ଗୁରୁଙ୍କ ଆନୁଗତ ରହିବାକୁ ପଡ଼ୁଛି, ସେବା କରିବାକୁ ପଡ଼ୁଛି। ଦେହ ଚେତନାଟା ପ୍ରବଳ ଅଛି ନା, ଗୁରୁଦେବ ସେ କଥା କହନ୍ତି। ଗୁରୁଙ୍କର କାର୍ଯ୍ୟଟା କ'ଣ? ଶିଷ୍ୟକୁ ସବୁବେଳେ ଏ ବିଷୟ ଆସକ୍ତିରୁ ମୁକ୍ତ କରିକି ହରିକଥା କୀର୍ତ୍ତନ ଦ୍ୱାରା ସେବାରେ ନିଯୁକ୍ତି କରିକି ତାକୁ ଆଣିବେ କି ଆଡ଼କୁ? ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ କରେଇବେ। ଯିବୁକୁ ଟିକେ ଛାଡ଼ିଦେଲେ କ'ଣ ଭାବିଲୁ, ମୁଁ ଯଦି କାମ ସେବା ନ ଦେହ ମନ୍ଦିର କ'ଣ କରିବ? ହେଯାଏ ଘରେ ପୁଣି ରଙ୍ଗ ଫଙ୍ଗ ଦିଏ, କେଉଁ ଟିକେ କ'ଣ ସେ ଏଇଟା ବାଲି ସିମେଣ୍ଟ ତିଆରି କର, ଆଉ ତୁମର ତ ଦରକାର ଆଉ ଯିବ କ'ଣ ବସିକି ରହିବେ କି? ତାକୁ ଯଦି ଭଗବାନ କଥାରେ ଭଗବାନଙ୍କ ସେବାରେ ନ ଲଗେଇ ପାରିଲ, ସେ ତାର ତା କାମରେ ଲାଗିଯିବ। ଆଉ ଏଇଟା ସମସ୍ତଙ୍କର, ତୁମେ ମନ୍ଦିର ଦେଖୁନା, ମନ୍ଦିର ତୁମର ଯଦି ସେବା କିଛି ନାହିଁ କ'ଣ କରିବ? ତୁମର କିଛି କାମ ନାହିଁ ତ ସେ ଲୁଗାକୁ ଭାଙ୍ଗେ, ତୁମ କାମରେ ଲାଗିଯିବ। ମୁଁ ଲୁଗାକୁ ଭାଙ୍ଗିବି, ଏଟା କରିବି, ସେଟା କରିବି, ମୋର ଏମିତି ହେଲା ସେମିତି ହେଲା, କାରଣ ଯିବ କ'ଣ କ'ଣ କରାହବ? ତାର ସମ୍ବନ୍ଧରେ ଗୋଟେ ଦରକାର, ତାକୁ ଯଦି ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ କରିବା ପାଇଁ ଦୁଇଟା ଉପାୟ ରଖାହେଲା। ଆଉ ଏଇଟା ହେଉଛି ଭାରି ଇମ୍ପୋର୍ଟାଣ୍ଟ ଉପାୟ। ଗୁରୁ ଏ ଯେଉଁ ଶ୍ରୀଗ୍ର ଆରାଧନା ନିତ୍ୟ ନାନା ଶ୍ରୀଙ୍ଗାର ତନ ମନ୍ଦିର ଗୁରୁବାଷ୍ଟକରେ ତୁମେ ଦେଖ, ଆଗେ ସେବା କଥା ହରିକଥା ସେଠି ଶୁଣିବା କଥା ଯଦି କୁହାଯାଇନି, ତା ମାନେ ହରିକଥା କଟାଯାଇନି, ହରି ଶ୍ରବଣ ସବଳ ରହିଲା, ଆଗେ ସେବା କଥାଟା କୁହାହେଲା। କାହିଁକି ସେବାରେ ସମ୍ବନ୍ଧ ଜ୍ଞାନଟା ଆସିବ, ପୁଣି ଜୀବର ସମ୍ବନ୍ଧ ଜ୍ଞାନ ଆସିବ, ଜଡ଼ ଜ୍ଞାନ ଆସିବ, ସେଥିପାଇଁ ହରିକଥା କୀର୍ତ୍ତନ କରାହଉଛି ତା ପୁଷ୍ଟ କରିବା ପାଇଁ। ଦୁଇଟା ଯାକ ପାରାଲାଲ ଚାଲିବ, କେଉଁଟା କେଉଁଟା? ସେବା କରିବ, ସ୍ୱୀକୃତି ଅର୍ଜନ କରିବ, ତା ଶକ୍ତିଟାକୁ ଭଗବାନ କାର୍ଯ୍ୟ ଲଗେଇ ଭଗବାନ ପ୍ରସନ୍ନ ହେବେ, ଏଣେ ତା ଚେତନାକୁ ଶୁଦ୍ଧ କରିବା ପାଇଁ ହରି କୀର୍ତ୍ତନ ଗୁରୁ କରିବେ, ଏଣେ ସିଏ ବି ନିଜେ ଭଗବାନଙ୍କ ନାମ କୀର୍ତ୍ତନ କରିବ। ତିନିଟା ଆଫର୍ଟ ଚାଲିବ, ସେ କୀର୍ତ୍ତନ କରିବ, ଗୁରୁଙ୍କ ମୁଖରୁ ଶୁଣିବ, ଏଣେ ସେବା କରିବ। କେବଳ କି ଦେହ ଚେତନାକୁ ବାହାର କରିବା ପାଇଁ, ଦେହଟା ଚିନ୍ତା ହେଇଯିବ ମୋର ଏମିତି ଅସୁବିଧା ହେଇଗଲା, ମୁଁ ଏମିତି ହେଇଗଲି, ସେମିତି ହେଇଗଲି, ମୋର ଏମିତି ହବ, ସବୁବେଳେ ତାର ନିଜ ଚିନ୍ତାଟା ଘାରିବ। ତ ସେ ସମ୍ବନ୍ଧ ଯୋଉ ନାଁଟା କ'ଣ ଅଛି? ଦାସ। ନାଁଟା ଅଛି କୃଷ୍ଣ ଦାସ, ଦୀକ୍ଷା ନାଁ ହେଇଗଲା, କିନ୍ତୁ କୃଷ୍ଣ ଚିନ୍ତା କିଛି ନାହିଁ। ଦାସ କାହା ଚିନ୍ତା କରିବ? କୋଉଠୁ କୋଉଠୁ ଭଗବାନ ଚିନ୍ତା ହଉଛି? କିଛି ନାହିଁ, ଭଗବାନଙ୍କର କ'ଣ ହେଲା କ'ଣ ନାହିଁ କୋଉଠି କ'ଣ ହଉଛି, ମୋର ତ ଅସୁବିଧା ହେଲା, ଆଉ ମୋର ଏଟା ଅସୁବିଧା ହେଇଗଲା, ମୁଁ ଏଟା ରହିପାରିବିନି, ମୋର ଏମିତି ଅସୁବିଧା, ଖାଇବା ଅସୁବିଧା, ମୋର ଏଟା, କିନ୍ତୁ ତୁମେ ଦାସର ପୁଣି ନିଜ ଚିନ୍ତା କ'ଣ? ଦାସର କାହା ଚିନ୍ତା? ଆଉ ମାଲିକ ଚିନ୍ତା କଲେ ମାଲିକ ତ ତୁମକୁ ଯୋଗାଡ଼ କରିଦେବ। ଆଉ ଏଠି ଏଠି ଚତୁରାମୁଖୀ ଚଳିବନି, ଏଠି ଚତୁରାମୁଖୀ ଚଳିବନି, ଏଟା ଗୋଟେ ପରଫେକ୍ଟ, କାହିଁକି ଚଳିବନି? ସେ ଅଲଗା କହୁଛି ଅପସମ୍ପ୍ରଦାୟରେ ତୁମେ ଚତୁରାମୁଖୀରେ ଚଳିଯିବ, ଏଠି ଚଳିବ କାହିଁ? ଏଇଟା ସତ୍ସମ୍ପ୍ରଦାୟ ନା, ଏଠି ସତ୍ସମ୍ପ୍ରଦାୟର ରକ୍ଷକମାନେ ଅଛନ୍ତି। ଭାବିଲେ ବୁଝୁଛ କି ନାହିଁ? ତୁମେ ଏ ଯେଉଁ ଜଙ୍ଗଲ ଭିତରେ ଚୋରି ଡକାୟତ କରିଦେବ, ନ୍ୟାସନାଲ ହାଇୱେରେ କରିଦେବ, ନ୍ୟାସନାଲ ହାଇୱେରେ କିଏ କିଏ ବୁଲୁଛନ୍ତି? ପିସିଆର ଭ୍ୟାନ୍ ବା ଲେଖାହେଲେନି ଗୋଟେ କ'ଣ ପୋଲିସ କ'ଣ ଏଟା, ହଁ ପୋଲିସ କଣ୍ଟ୍ରୋଲ ନାମ ସେଣ୍ଟ୍ରାଲାଇଜର ପୋଲିସ, ପିସିଆର ଗୋଟେ କ'ଣ ତାଙ୍କର କି ଭ୍ୟାନ, ପିସିଆର ଭ୍ୟାନ ଏ ଭୁବନେଶ୍ୱର ଘୁରୁଛି, ଏଠି ବା ଘୁରୁଛି, ସେ ତୁମେ ସେ ଏଇଠି ଆସିକି ମଦ ଫଦ ପିଉଛନ୍ତି, ଏ ଯେଉଁ ସେ ଯାଇକି ମଦ କରି ଫିଷ୍ଟି କରିବେ, ଏଠିକି ପିସିଆର ଭ୍ୟାନ ଆସିବନି ହାଇୱେ ଉପରେ। ତୁମେ ଅଲଗା କେଉଁ ସମ୍ପ୍ରଦାୟକୁ ପଳାଇଗଲ ବା ଅଲଗା କେଉଁଠି କ'ଣ କରିକି ତୁମେ ଭୁଲ କାମ କରିଦେବ, ସତ୍ ସମ୍ପ୍ରଦାୟରେ କରିପାରିବନି। ଏଠି ପିସିଆର ଭ୍ୟାନ ଯଦି ପୋଲିସ ବୁଲନ୍ତି, ଏଠି ବା ଆଚାର୍ଯ୍ୟମାନେ ରହିଲେ, ଏଠି ସଦାଚାର୍ଯ୍ୟମାନଙ୍କର କୃପା ଦୃଷ୍ଟିଟା ରହିଛି, ଗୁରୁ ଆଚାର୍ଯ୍ୟବର୍ଗ ମାନେ ତାଙ୍କ ପରିବାର, ତୁମ ପରିବାରଟା ପରିବାର ତୁମ ପୂର୍ବପୁରୁଷମାନେ କାହାକୁ ଲକ୍ଷ୍ୟ କରିଛନ୍ତି? ତାଙ୍କ ବଂଶ ଲୋକକୁ ଲକ୍ଷ୍ୟ କରିବେ ନା? ଆଉ ସେଭଳି ଆମର ଏଇ ସତ୍ସମ୍ପ୍ରଦାୟ ସତ୍ସମ୍ପ୍ରଦାୟର ଆଚାର୍ଯ୍ୟମାନେ ସବୁବେଳେ କୃପା ଦୃଷ୍ଟି କରିଛନ୍ତି, ତୁମେ ଯଦି ଟିକିଏ ଭୁଲ କିଛି କରିବ ସେ ବିରକ୍ତ ହେଇଯିବ। ସାମ୍ପ୍ରଦାୟିକ ଆଚାର୍ଯ୍ୟମାନଙ୍କର ଯଦି କଲ୍ୟାଣ ନ ରହିବ, ତୁମର ସବୁ ମତିଟା ବିଗିଡ଼ିଯିବ ନା। ଆଉ ଇଏ କେତେ ପ୍ରକାର ତତ୍ତ୍ୱ ଅଛି ନା କ'ଣ, ଗୋଟେ ତତ୍ତ୍ୱ ନା କ'ଣ, ଖାଲି ତୁମେ ଅପରାଧ ନ କର। ବହୁତ ଶାନ୍ତ ଜୀବ ଅଛନ୍ତି, ସେ ଅପରାଧ କରନ୍ତିନି, ଭଜନ କରନ୍ତି, ତାଙ୍କ ନିଜ ସେବା କରନ୍ତି, ହେଲେ ତାଙ୍କର ଗୋଟେ ମମତା ପୂର୍ବାଚାର୍ଯ୍ୟଙ୍କ ପ୍ରତି ନାହିଁ, ଗୁରୁ ଆଚାର୍ଯ୍ୟଙ୍କ ପ୍ରତି ନାହିଁ। ତୁମେ ଜଣେ ଘରେ ରହୁଛ, ତାର ମାଲିକ ପ୍ରତି ତୁମର ଭଲ ମନୋଭାବ ନାହିଁ, କେତେଦିନ ତୁମେ ରହିବ? ଗୁରୁ ଆଚାର୍ଯ୍ୟବର୍ଗ ଯଦି ରୁଷ୍ଟ ବି ହେଇଯିବେ, ଆଉ ସେଥିପାଇଁ ସବୁ ଆମର ଆବିର୍ଭାବ ତିରଭାବ ତିଥି ଦିଆଗଲା, ତାକୁ ସବୁ ପାଳନ କରାହବ, ସ୍ମରଣ କରାହବ, ତାଙ୍କ ଚରିତ୍ର ଗୁଣ କୀର୍ତ୍ତନ କରାହବ, ତେଣୁ ସେ ଭଗବାନ ଖୁସି ହେବେନି, ପ୍ରଭୁ ଖୁସି ହେବେନି, ସେ ରୁଷ୍ଟ ହେଇଗଲେ ତୁମର ଗଲା ବିପରୀତ ଭାବନା, ଗୋଟେ ପୁଣି ସରଚେତନା ପଳେଇ ଆସେ। ଗୋଟେ ଜୀବ ଏତେ କଷ୍ଟ କରିକି ଏତେ କଷ୍ଟ ଏତେ ଜନ୍ମ ପରେ ସେ ଭଗବତ ରାସ୍ତାକୁ ଆସୁଛି, ପୁଣି ପଳେଇଯାଉଛି କାହିଁ? ତା ପ୍ରଶ୍ନ ହେଉଛି, ଉତ୍ତର ହେଉଛି ଏଗୁଡ଼ା ଗୋଟେ ନୁହେଁ, ଅପରାଧ ଦୃଷ୍ଟିରୁ ହେଉଛି, ଇଏ ବି ଗୋଟେ ଜିନିଷ, ମାନେ ସର୍ବଚେତନଟାକୁ କେବଳ ଏଇ ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ କରେ ଭଗବାନଙ୍କୁ ସେ ଭଗବାନ କ'ଣ କଲେ ଅର୍ଜୁନଙ୍କୁ ଯୁଦ୍ଧରେ ଲଗେଇଲେ। ଯୁଦ୍ଧଟା କାହାର ଥିଲା? ଯୁଦ୍ଧଟା ଭଗବାନ କୃଷ୍ଣଙ୍କର, କୃଷ୍ଣଙ୍କର ଭୂଭାର ହରଣ କରିବାର ଥିଲା, କୃଷ୍ଣଙ୍କର ସେଟା କରିବାର ଥିଲା। ଅର୍ଜୁନ ନ କରିଥିଲେ ବି କୃଷ୍ଣ କରିଥାନ୍ତେ, କିନ୍ତୁ ଅର୍ଜୁନଙ୍କୁ ଶିଷ୍ୟ କଲା ମାନେ ତୁମ ସେବାରେ ଲଗେଇବେ ନା, ମୋ କାମଟା ତୁ କର। ସେ ତ ଭଗବାନ କହିଦେଲେ ନା, ଆଉ ମୁଁ ଏମାନଙ୍କୁ ସବୁ ନିହତ କରିସାରିଛି, କିଛି ଆବଶ୍ୟକ ନାହିଁ, ସବୁ କରିସାରିଛି। ସେ ଗୁରୁ ଆଚାର୍ଯ୍ୟବରଙ୍କର କାର୍ଯ୍ୟଟା ଆମେ ନ କଲେ ଯେ କାମଟା ବନ୍ଦ ହେଇଯିବ ତା ନାହିଁ, ସେଟା ବନ୍ଦ ବନ୍ଦ ହେଇଯିବ, କିଛି କାମ ନାହିଁ, ସବୁ ହେଇଯିବ, ପଇସା ବଳରେ ସବୁ ହେଇଯିବ। ତୁମେ ଯୋଉ ତୁମେ ଯୋଉ ଶୁକ୍ରତାରେ ନ ପାଇପାରିବ, ଗୋଟେ ଲେବର ଆସିବ ସେଟା ପାଇବ। ଏଇ ଯେଉଁ ପୂର୍ବ ମନ୍ଦିର ଗୁଡ଼ା ସବୁ ପୁରୁଣା ମନ୍ଦିର ସବୁ ରହିଛି, ସେଠି ଆଉ ଭକ୍ତ ଭକ୍ତ କେହି ବ୍ରହ୍ମଚାରୀ ଫ୍ରହ୍ମଚାରୀ ନାହାନ୍ତି, ସେଟା ମଠ ମନ୍ଦିର ହେଇଯାଇଛି। ସେ ପୂଜାରେ ରଖିଦେଲେ, ବ୍ରାହ୍ମଣ ପୂଜାରେ ରଖିଦେଲେ, ଏ ଟହଲିଆ କହୁଛନ୍ତି, ଟହଲିଆ କୁହନ୍ତି, ଟହଲିଆ ଗୋଟେ ରଖିଦେଲେ, ସବୁ ଦରବାନି କାମ କରୁଛନ୍ତି। ଆଉ ତାଙ୍କର ଯାହା ପାଇଲେ, ସେ ଧର୍ମ ଅର୍ଥ କାମ ପାଇଁ ଯଦି ପୂଜା କରିତେ ପାଇବେ, ଭକ୍ତି ଯଦି ପୂଜା କରିତେ ପାଇବେ, ଯୋଉ ଫଳଟା ସାଧୁ ପାଇଥାନ୍ତା, ବର୍ତ୍ତମାନ ସେ ସେବା କଲେନି, ପାଇଲା କିଏ? ବ୍ରାହ୍ମଣ ପାଇଲା, ଟହଲିଆ ପାଇଲା, ଝାଡ଼ୁଦାର ପାଇଲା। ସେବା କେବେ ବନ୍ଦ ହବନି। ତାପରେ ବିଶେଷ କରି ଏ ଗୌଡ଼ିୟ ସମ୍ପ୍ରଦାୟରେ ଆମ ଏଇ ସେବା କେବେ ବନ୍ଦ ହବନି, କାହିଁକି ନା ଆମର ଆଚାର୍ଯ୍ୟମାନଙ୍କର ଶକ୍ତିଶାଳୀ ଆଉ ଅତ୍ୟନ୍ତ ଉଜ୍ଜଳମୟ, ଭାରି ମାନେ ଯା କୁହନ୍ତି ପୁରା ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଏଇ ସମ୍ପ୍ରଦାୟ ପ୍ରତି ଅଛି, ଇ କେବେ ନଷ୍ଟ ହବନି। ଆମକୁ ସେବାର ସୁଯୋଗ ଏଥିପାଇଁ ଦିଆଯାଏ, ଏ ଯେ ମନ୍ଦିର ବର୍ତ୍ତମାନ ସବୁ ମନ୍ଦିର ଇସ୍କନ ମନ୍ଦିର ଖୋଲୁଛି, ଯଦି ଏତେ ଇସ୍କନ କେନ୍ଦ୍ର ନ ଖୋଲା ହବ ବର୍ତ୍ତମାନ, ଯେତିକି ଡିଭୋଟି ଆମେ ଡିଭୋଟି ତିଆରି କରୁ, ତାପରେ ସେମାନେ ଏନଗେଜମେଣ୍ଟ କରୁଥିବ, ଗୁରୁ ମନ୍ଦିର କାହିଁ କରନ୍ତି? ଯେ ଗୁରୁ ହଉ ତାକୁ ମନ୍ଦିର କରିବାକୁ କମ୍ପଲସରି କରିବାକୁ ପଡ଼ିବ, ତା ଯେ ମନ୍ଦିର ନାହିଁ ତାକୁ କରିବାକୁ ପଡ଼ିବ। ଏହି ଶିଷ୍ୟ କେଉଁଠି କେଉଁଠି ତାଙ୍କୁ ଭଗବତ ସମୁଦ୍ର ଶିଷ୍ୟରେ କେମିତି ଆସିବ? ସେ ମନ୍ତ୍ର ଜପ କରି ପାଇପାରିବନି, ସେ କ'ଣ ଷୋଳମାଳ ଜପ କରିଦେଲେ ତାପରେ କ'ଣ ହବ? ଝୁଲିତାରେ ଟଙ୍କା ହେଇଥିବ, ତାପରେ କୁଆଡ଼େ ଲାଗିବ? ତା ଘର କାମ, ତାପରେ କୃଷ୍ଣ ଭୁଲିଯିବ, ସେ ହବନି। ସେଥିପାଇଁ ତାକୁ ସେବାରେ ଲଗେଇବାକୁ ପଡ଼ିବ। ଆଉ ସେଥିପାଇଁ ଗୁରୁତତ୍ଵରେ ରହିଲେ ନା, ଆଉ ଗୁରୁବାଷ୍ଟକରେ ଶ୍ରୀବିଗ୍ରହ ଆରାଧନା ନିତ୍ୟନାନ ଶ୍ରୀଙ୍ଗାର ତନ ମନ୍ଦିର ମାର୍ଜନା ଯୁକ୍ତାଶ୍ୟ ଭକ୍ତାଂଶ, ଭକ୍ତମାନଙ୍କୁ ସବୁବେଳେ ଯୁକ୍ତ କରିବେ, ଯୁକ୍ତ ଭକ୍ତ ଯୁକ୍ତାଂଶ ଯୁକ୍ତ କରିବେ। ହରିକଥା କୀର୍ତ୍ତନ ନାମ କୀର୍ତ୍ତନ ସେ ନିଜେ ଜପ କରୁଥିବ, ଏଣେ ହରିକଥା କୀର୍ତ୍ତନ ଭଗବାନଙ୍କର ସେବା ପ୍ରସାଦ ସବୁକିଛି କରାଯାଉଛି, ଏତେ ପ୍ରକାର ଚେଷ୍ଟା ଗୋଟେ ଯିବୁ କରା ତା ସର୍ବସମ୍ବନ୍ଧଟାକୁ କେମିତି ସେ କାଟିକି କାହା ପାଖକୁ ଆସୁ। ଆତ୍ମା ତ ସମ୍ବନ୍ଧ କାଟିପାରିବନି, ଆତ୍ମା ବର୍ତ୍ତମାନ ଦେହ ସହିତ ସମ୍ବନ୍ଧ ରଖିଛି, ରଖିଦେଇଛି ନା, ଆତ୍ମା ରହିବ କେଉଁଠି, ତାର ସମ୍ବନ୍ଧ ଦରକାର, ସେ ଦେହ ସହିତ ସମ୍ବନ୍ଧ ରଖିଦେଇଛି। ବର୍ତ୍ତମାନ ଆତ୍ମା କାହା ସହିତ ସମ୍ବନ୍ଧ କରିତେ କରିବ? ପରମାତ୍ମା କୃଷ୍ଣଙ୍କ ସହିତ। ସେଟା ନ କଲା ପର୍ଯ୍ୟନ୍ତ କିଛି ସମସ୍ୟାର ସମାଧାନ ନାହିଁ। କର୍ମଫଳ ଯେଉଁ ଖଣ୍ଡନ ହୁଏ, କେମିତି ଖଣ୍ଡନ ହୁଏ କୁହନ୍ତିନି? ଭକ୍ତି କଲେ କର୍ମଫଳ ଖଣ୍ଡନ ହେଇଯିବ, ଆମର ଏଇଟା କଲେ କର୍ମଫଳ କର୍ମଫଳ ଖଣ୍ଡନ କେମିତି ହବ? କର୍ମଫଳ ଖଣ୍ଡନ ଏଇଭଳି ଉପାୟ ହୁଏ, କାରଣ କର୍ମଫଳଟା ଖଣ୍ଡନ କେବେ ହବ ନାହିଁ, କେବେ ଖଣ୍ଡନ ହେଇପାରିବନି। କର୍ମଫଳଟା ତୁମେ କରିଛ ସେଟା ଭୋଗିବ, ଆଉ ଜଣଙ୍କର ପାୱାର ଅଛି, ସେ ଯଦି ଭଗବାନ, ତେଣୁ ଭଗବାନଙ୍କ ନିମନ୍ତେ ଆମେ ତାହେଲେ କର୍ମ କରୁଛେ, ଭଗବାନ ପ୍ରସନ୍ନ ହେଇଯାଉଛି। ଭଗବାନ ଭଗବାନ ଯେତେବେଳେ ଖୁସି ହେଇଗଲେ, ପ୍ରସନ୍ନ ହେଇଗଲେ, ତାଙ୍କର ପ୍ରସନ୍ନତାରେ ଆଉ କିଛି କର୍ମଫଳ କାର୍ଯ୍ୟ କରେ, ସେଟା ଭକ୍ତି। କର୍ମା ନିର୍ଦ୍ଧହନ୍ତି କଲେ ନା, ନିର୍ଦ୍ଧହନ୍ତି, କିନ୍ତୁ ଭକ୍ତି ଭାଜନ ଭାଜନ, ଯେଉଁମାନେ ଭକ୍ତି ଭାବ କରନ୍ତି ତାଙ୍କ ସବୁ ନିର୍ଦ୍ଧହନ ପୁରା ଦହନ ହେଇଯାଏ। କ'ଣ ଭକ୍ତି କ'ଣ ଆରମ୍ଭ କରିଦେଲେ ହେଇଯିବ ନା କ'ଣ? ଏଇ ଭଗବାନ ପ୍ରସନ୍ନ ହେଲା ପର୍ଯ୍ୟନ୍ତ ହବନି, କେବେ ହେଇପାରିବ। ନାରଦମୁନି ଛୋଟ ପିଲାଟା କହୁଛନ୍ତି, ଆଉ ଧ୍ରୁବ ମହାରାଜ କହିଲେ ନା, ଧର୍ମାର୍ଥ କାମ ମୁଖ୍ୟାକ୍ଷମ ଜୈଚ୍ଛତେ ଶ୍ରେ ଆତ୍ମନମ ଏକମେବ ହରେସ୍ତତ୍ର କାରଣ ପାଦ ସେବଣ। ତୋ ମା ଯୋଗୁ ଜନନ୍ୟାଭିହିତ ପନ୍ଥା ସବୈ ନିଶ୍ରେୟ ସେମେ ଭଜତୁ ପ୍ରବଣାତ୍ମନମ। ନାରଦମାନେ ଏତେ ଖୁସି ହେଇଗଲେ, ପ୍ରବଣାତ୍ମନ ତୁମର ପ୍ରବଣତା ଅଛି, ତୁମେ ବହୁତ ଦୃଢ଼ ପିଲା, ଯା ଜନନ୍ୟ ଅଭିହିତ ପନ୍ଥା, ତୁମ ମା ଯା କହିଛି ନା ଠିକ କଥା କହିଛି, ଯା ଭଜନ କର ପ୍ରବଣାତ୍ମନ। ସେଇଠି ସେ କହିଛନ୍ତି, କାଳେ ଧର୍ମ ପଚାରି ମୁଁ କ'ଣ ଗଲେ ସତରେ ମୋର ସବୁକିଛି କାମନା ପୂର୍ଣ୍ଣ ହବ? ସେଠି କହିଥିଲେ କର୍ମ ଫଳ ସବୁ ଖଣ୍ଡନ ହେଇଯିବ, ଧର୍ମ ଅର୍ଥ କାମ ମୁଖ୍ୟାକ୍ଷମ, ଧର୍ମ ଅର୍ଥ କାମ ମୁକ୍ତି ଜୟ ଇଚ୍ଛତେ ଶ୍ରେୟା, ଏତିକି କହିସାରିଲା ପରେ କହିଲେ ଜୟ ଇଚ୍ଛତେ ଶ୍ରେୟା ଆତ୍ମାନମ, ଯିଏ ଭଗବାନଙ୍କର ଭଜନ କରିକି ଯାହା କାମନା କରୁଛି ମଙ୍ଗଳ ମଙ୍ଗଳ କାମନା କରୁଛି, ଏକମେବ ହରେସ୍ତତ୍ରମ କାରଣ ପାଦ ସେବନ, ଏକମାତ୍ର କାରଣ ହେଉଛି ହରିଙ୍କର ପାଦ ସେବା। ଗୋଟେ କଥାରେ ଭାଗବତ ବାଣୀ ଆଉ ଇଏଥିରେ ଏଣୁ ତେଣୁ କଥା ହଜାର କଥାରେ ମୁଣ୍ଡ ପୁରିଲେ କିଛି ବାପା ପାଇବନି। ଆମେ ସବୁ ଗୁରୁଦେବଙ୍କଠୁ ଏସବୁ କଥା ଶିଖିନୁ, ଏତେ କଥା ବର୍ତ୍ତମାନ ଜିନିଷ ହଜାର କଥା ଶୁଣିବା ସବୁ କାନରେ ଦେଇକି ସବୁ କିଛି ନାହିଁ, ଷ୍ଟ୍ରେଟ ଗୁରୁ କହିଲେ ଏଇଟା କର ଚାଲ, ଗୁରୁଦେବ କହିଛନ୍ତି ଏଇଟା ସେବା ସେବା କର, ନିଜର ଜପ କର, ଅପରାଧ କରନି, ଚାଲ ବାସ୍ ସେସ୍ ଫିନିଶ। ବହିପତ୍ର ଆମେ ଦେଖିନୁ, ବହି ସହିତ ଆମର ସାକ୍ଷାତକାର ହେଇନି, ଏମିତି ଯେମିତି ପଢ଼ନ୍ତି ଗୋଟେ ଖାଲି ପଢ଼ିବା କଥା, ଏମିତି ଆମେ ଆଜିକାଲି ଯେମିତି ନୋଟ୍ ଫୋଟ ତୁମେ ବନେଇକି ସବୁ ଏସବୁ ଏମିତି ନାହିଁ, ଏସବୁ ଗୁରୁଦେବ ଗଲା ପରେ ଆମେ ପୂଜାରୀ ପୂଜାରେ ସେବା କଲୁ, ତ ପୂଜାରୀ ପୂଜାରେ ସେବା ଛାଡ଼ି ପ୍ରଚାର ପତ୍ରରୁ ଗଲୁ ସେତେବେଳେ, ଆରେ ଭାଇ ତୁମର ବେଳେ ଆମେ ସବୁ କାମ କରୁନଥିଲୁ, ଆମେ ସାଇକେଲ ମାରିକି ଯାଇକି ପିଣ୍ଡାରେ ବସିକି ପ୍ରବଚନ ଦେଉଥିଲୁ, ଆମେ କେଉଁ ଅନଲାଇନ୍ରେ ପ୍ରବଚନ ଦେଉନଥିଲୁ, କେଉଁଠି ବସିନଥିଲୁ କି ଆମ ପାଇଁ କିଛି ଆରେଞ୍ଜମେଣ୍ଟ ନଥିଲା, ରୋଷେଇ କରିକି ସାଇକେଲ ମାରିକି ଯାଇ ଆମେ 5 ବର୍ଷ ନେଖା ନାମ ମଡ଼ରେ ପ୍ରଚାର କରୁଛୁ, ରୋଷେଇ ସାରି ସେମାନେ ଯିଏ ନଗର କୀର୍ତ୍ତନ କରିବେ ନାହିଁ, ରୋଷେଇ କିଏ କରିବ, ନଗର କୀର୍ତ୍ତନ ନକଲେ ଭିକ୍ଷା କେଉଁଠି ଆସିବ, ନଗର କୀର୍ତ୍ତନ କଲେ ଚାଉଳ ଡାଲି ଏଗୁଡ଼ା ସବୁ ଦେବେ, ଆଉ ଯିଏ ଡାକିଛି ସେ ଗାଁରେ ବି କୀର୍ତ୍ତନ ହେବା ଦରକାର ନା, ଗୁରୁଦେବ କହୁଛନ୍ତି ନାମ କୀର୍ତ୍ତନଟା ହବ, ପ୍ରବଚନ ଇମ୍ପୋର୍ଟାଣ୍ଟ ନା, ଇମ୍ପୋର୍ଟାଣ୍ଟ ହେଉଛି ଆଗେ ନାମ, କାରଣ ନାମ ନକଲେ ଶ୍ରଦ୍ଧା ଲୋକଙ୍କର ଆସିବନି, ସେ କ'ଣ ଶୁଣିବା ଆଗେ, ସେ ସବୁ ଗାଁ ଲୋକଙ୍କୁ ଆଇଥିବ, ସେ ତାଙ୍କ ସନ୍ଧ୍ୟାବେଳିଆ 3 ଘଣ୍ଟା ବେଳକୁ ରେଡ଼ି ହେଇକି ରହିଥିବେ, 4 ବେଳକୁ ଆକୁ ଡାକ ତାକୁ ଡାକ, ଏ ଗାଡ଼ି ନେଇକି ଯିବେ, ଜିପ୍ ଖଣ୍ଡେ ନେଇକି ଯିବେ, ଯାଇକି ସବୁ ଗାଁ ଲୋକ ମିଳେଇକି କୀର୍ତ୍ତନ କରିବେ, କୀର୍ତ୍ତନ କଲେ ଡାଲି ଚାଉଳ ଯିଏ ଯାହା ଭିକ୍ଷା ଫିକ୍ଷା ସବୁ ଦେଲେ, ଏଣେ ରୋଷେଇ ରାତିରେ ଆସି ଖାଇବେ ଭକ୍ତମାନେ, ଯାହା ଆମେ ରୋଷେଇ କରିବି ତାଙ୍କୁ ପଠେଇ ଦେଇ, ଯାହା ରୋଷେଇ କରିକି ବାସନ କରି ତାଙ୍କ ସେ ସ୍କୁଲ ଚାବି ମାରିକି, ନହେଲେ କ୍ଲବ ଘର ରହିଥିବ ଯେଉଁଠି ଯାହା ଘରେ ଚାବି ମାରିକି, ତ ସାଇକେଲ ଧରିକି ଗାଁ ଲୋକ ତ ସାଇକେଲ ଗୋଟେ ରଖାଇଥିବ, ସାଇକେଲ ଧରି ଯାଇକି ସନ୍ଧ୍ୟାବେଳେ ସେ ପ୍ରବଚନ ସରିଲା, ପ୍ରବଚନ କ'ଣ ବ୍ୟାସାସନ ଥିଲା ନା କେଉଁଠୁ କେଉଁଠୁ କ'ଣ ଇଏ କିଛି ଥିଲା, ସେ ଗାଁ ବାଲା କୁହାଯାଇଥିବ, ସେତେବେଳେ ମାଇକ୍ ଫାଇକ୍ ବି ଯାଉନଥିଲା, ଗାଁ ବାଲା ମାଇକ୍ ଫାଇକ୍ ଗୋଟେ କରିଥିବ, ସେ ଯେଉଁ ମାଇକ୍ ଏଡି ଗୋଟେ ଷ୍ଟାଣ୍ଡ ତାର ସେ କପଡ଼ା କୋଉ ଲାଗିଥିବ ଅନାଦି କାଳରୁ, ଯେ ଗନ୍ଧ ହଉଥିବ ସେ କପଡ଼ା, ସେତେବେଳେ ତୁମେ କ'ଣ କହୁଥିବ ତୁମର ଜଣା ବି ପଡ଼ୁନଥିବ, ଆଉ ସେତେବେଳେ ବଳ ବଳ ଥିଲା, ଗର୍ଜିଲା ଭଳିଆ କଥା କହିଲେ ସେ ସବୁ କିଛି ଜଣାପଡ଼େନା, ହେ ଛୁଆ ପିଲା ହୋ ହାଲା ହଉ ତ ପିଣ୍ଡା ଘରେ ବସିକି ତୁମେ ପ୍ରବଚନ୍ଦ, ବଡ଼ ପେଣ୍ଡାଲ ହେଲା ଯଦି ଗୋଟେ ଚାନ୍ଦୁଆ ଟାଙ୍ଗି ଦେଇ ଖଟ ଗୋଟେ ପକେଇ ଦେଇଛି, ସେଟା ହେଲା ବଡ଼ ପେଣ୍ଡାଲ ସବୁଠୁ, ବର୍ତ୍ତମାନ କାହାକୁ ଡାକିଲେ କି ଯିବେ, ଏସବୁ ସେମିତି ଆମେ କେବଳ ସେବା ଜାଣିଥିଲୁ ସବୁବେଳେ, ପଢ଼ା କେତେ ସମୟ, ସେ ଘଣ୍ଟେ 2 ଘଣ୍ଟା ପଢ଼ିକି ଗୋଟେ ସବୁ ମନେ ରହିଛି ନା, ଆଉ 2 ଘଣ୍ଟା 4 ଘଣ୍ଟା ଏମିତି ପଢ଼ିଦେବୁ ନା, ଆଉ ଖାଲି ପଢ଼ିଦେଇକି ପୁଣି କାମ ନାହିଁ, ପୁଣି ଯାଇ ସେବା, ଆଉ କୃପାଟା ନ ମିଳିଲେ ତ କାମ ହବନି, ଆଉ ଏସବୁଟା ନନ୍ ଥିଓରିଟିକାଲ ତୁମେ 8-10 ଘଣ୍ଟା ପଢ଼ି କ'ଣ ତୁମ ନଲେଜ୍ ଗୁଡ଼ା ମୁଣ୍ଡରେ ରଖିବ, ସେଟା ତୁମର କିଛି କାମରେ ଲାଗିବନି, ଗୋଟେ ଶ୍ରଦ୍ଧା ପ୍ରୀତି ଜାଗ୍ରତ ହବନି, ଗୁରୁ ବୈଷ୍ଣବଙ୍କ ପ୍ରତି ଶୁଷ୍କ ଜ୍ଞାନଟା ତୁମର ଶ୍ରଦ୍ଧା ପ୍ରୀତି ଗୋଟେ ଜାଗ୍ରତ ହୁଏ, ଗୋଟେ ରସ ଆସିବନି ହୃଦୟରେ, ଜ୍ଞାନୀ ବହୁତ ଜଗତରେ ଅଛନ୍ତି, ରସିକ ନାହାନ୍ତି, ଏଥି ମନେ ରଖ, ଜଗତରେ ବହୁତ ଜ୍ଞାନୀ ଅଛନ୍ତି, ଅଲଗା ସମ୍ପ୍ରଦାୟରେ ବହୁତ ବଡ଼ ବଡ଼ ଜ୍ଞାନୀ ଲୋକମାନେ ଅଛନ୍ତି, ଜ୍ଞାନ ଦ୍ୱାରା ହୃଦୟକୁ ତୁମେ ପ୍ଲାବିତ କରିପାର, କିନ୍ତୁ ରସ ହେଇପାରିବନି, ରସଟା ଗୋଟେ ଅଲଗା ଜିନିଷ, ରସିକ ନହେଲେ ତୁମେ କୃଷ୍ଣଙ୍କ ପାଖକୁ ଯାଇପାରିବନି, ସେ ରସଟା ଆସିବନି, ଜ୍ଞାନଟା କ'ଣ କରିବ ତୁମର ଗରିମା, ଜ୍ଞାନ କୁହନି ଜ୍ଞାନର ଗରିମା ଦେଖାଉଛି, ଆଉ ହଁ ଭାବିଲେ ବୁଝୁଛ ନା ନାହିଁ, ଗରିମା କ'ଣ ଗରମ ଗର୍ବ ନୁହେଁ, ହଁ ସେ ବଡ଼ପଣ, ଜ୍ଞାନର ଗରିମାଟା ତାର ଗରିମାଟା ମାନେ ମୁଁ ଏମିତି ଏତେ ବଡ଼ ଲୋକ, ସବୁବେଳେ ଜ୍ଞାନ ରହିଲା ମାନେ ଗରିମା ରହିବ, ଜ୍ଞାନର ଗରିମା ରହିବ, ତୁମେ କେତେ ଦ୍ରବୀ ଚିତ୍ତକୁ ଦ୍ରବୀଭୂତ କରିବନି, ରସ ଆଣିବାକୁ ଦେବନି, ଆଉ ସେଇଟା ଏ ଭଗବାନଙ୍କର କୃପା ଦୃଷ୍ଟିରେ ତାଙ୍କର ସେବାପତ୍ର ଏଇ ଗୋଟେ ଯାକନ୍ତି ସେବକ ଭଳିଆ ଦାସ ଭଳିଆ କଲେ ତାଙ୍କର କୃପା ଦୃଷ୍ଟିରେ ତୁମ ଚିତ୍ତଟା ଦ୍ରବୀଭୂତ ହବ, ମାଟିଟା ଯଦି କୋମଳ ନହେଲା କ'ଣ ତା କିଛି ହେଇପାରିବ, କେଉଁ ଗଛ ଭଲ ଧରିବ ନା ଫଳ ଫୁଲ ଧରିବ ନା କ'ଣ ଧରିବ, ଏ କାକୁଡ଼ି ଖାଉଛ ପିତା ହେଇଯାଉଛି, ଜହ୍ନି ପିତା ହେଇଯାଏ, କାକୁଡ଼ି ତ ପିତା ଥାଏ, ଜହ୍ନି ପିତା ଖାଇଛି ନା ନାହିଁ, ଜହ୍ନି କାକୁଡ଼ି ପିତା ଖାଇଦେବ ଜହ୍ନି ପିତା ଖାଇପାରିବନି, କାହିଁକି ଜହ୍ନି ପିତା ହେଇଯାଏ, ତା ମୂଳରେ ପଥର ପଡ଼ିଗଲା ବାପସ ହେଲା, ଗଛ ପୁରା ଚିକ୍କଣ ହେଇକି ରହିଥିବ ଆଉ ଫଳ ପୁରା ବଡ଼ ବଡ଼ ହାତିଆ ଜହ୍ନି ହେଇଥିବ, କିନ୍ତୁ ପାଟିରେ ଦେଇପାରିବନି, ତା ପାଟିରେ ଦେଇପାରିବନି, ଯାହା ସବ୍ଜି କରିଥିବ ସେ ଫୋପଡ଼ା ହବ, କାକୁଡ଼ି ପିତା ଖାଇଦେବ ଜହ୍ନି ପିତା ଖାଇପାରିବନି, କାହିଁକି ମାଟିଟା କୋମଳ ହେଲାଣି ପଥର ପଡ଼ିଗଲା, ଆଉ ସେଇଟା ତୁମେ ବହୁତ ଜ୍ଞାନ ଚସ୍ଥିବ, ବହୁତ କିଛି ଜାଣିଛ, ବହୁତ ନଲେଜ୍ ସବୁ କିଛି ରହିଛି ତୁମର, ଗଲା ପଥର ପଡ଼ିଗଲା ପିତା, ଆଉ ରସ ଉଦ୍ରେକ ହବନି ହୃଦୟ, ସମ୍ବନ୍ଧ ବି କିଏ ସମ୍ବନ୍ଧ ଜ୍ଞାନଟା ଦୃଢ଼ ନହେଲେ ତୁମର ମମତ୍ଵ ଜ୍ଞାନଟା ନ ଆସିଲେ ହବନି, ମମତ୍ଵ ଭାବନାଟା ଆସିବନି, ଆଉ ଏଇଟା ମୋର ବୋଲି, ଆଉ ସମ୍ପ୍ରଦାୟ, ଗୁରୁ, ଆଚାର୍ଯ୍ୟ, ବିଗ୍ରହ ନିଜର ନ ଲାଗିନା ଏଟା ଏଟା କ'ଣ କର୍ମକାଣ୍ଡ ହେଇଛି? ନନା କ'ଣ କରନ୍ତି? ନନା ଯେଉଁ ପୂଜା କରୁଛନ୍ତି କ'ଣ କରନ୍ତି? ପୂଜା କରୁଛନ୍ତି କରୁଛନ୍ତି, ତାଙ୍କୁ ଯଦି ଆଉ 500 ଟଙ୍କା ସେ ମନ୍ଦିର ପଠେଇଦେବେ ତାପରେ କ'ଣ କହିବେ? ହଁ, ତାରିଣୀ ମନ୍ଦିର ଜଣେ ପୂଜା କରୁଛନ୍ତି, ସେ 500 ନେଉଛନ୍ତି, ଏ ଶିବ ମନ୍ଦିର ବାଲା କହିବେ ଆମେ 1000 ଦେବୁ, ନନା କୁଆଡ଼େ ଯିବ? ମାନେ ସେ କାହାର? ସେ ମାର ନା ବାପାର? ଶିବର, କାହାର ନୁହେଁ, ଶିବଙ୍କ ତ 1000 ନେଉଛନ୍ତି। ସେ ମଙ୍ଗଳା ବାଲା ଯଦି ମଙ୍ଗଳା ମା ମନ୍ଦିର ଯୋଉ ଅଛନ୍ତି ସେ ଯଦି 1500 କହିବେ କୋଉଠି ଆସିବେ? ତାହେଲେ ସେ କାହାର? ତାଙ୍କରି କତିରେ ଯେମିତି ଆମେ ସେଇଭଳିଆ, ଆମର ସେଇ ଜିନିଷଟା, ଆମର ସେଭଳିଆ ଏଇଠି ଭଲ ଫେସିଲିଟି ମିଳୁଛି, ଏଠି ଏମିତି ଭଲ ସୁବିଧା ଅଛି, ମୁଁ ଏମିତି କରିବି, ଏଠି ସେସବୁ ପାଠ ଏଠି ନାହିଁ, କାହିଁକି ସେ ନିଜର କରୁନି? ପ୍ରୋବ୍ଲେମଟା ହେଲା ଏଇଟା, ସେ ମାଙ୍କୁ ନିଜର କରୁନି କି ବାପାଙ୍କୁ ନିଜର କଲାନି କି ମଙ୍ଗଳାକୁ ନିଜର କଲାନି, ତାର ଯେଉଁ ନିଜରତା ନାହିଁ, କି ସେବା ଚାଲିଛି ନା ନାହିଁ? ନନା ଭୋଗ ଲୋକ ଯାଇ ନନା ଆସି ନନା ଗୋଡ଼ ଧରି ପକଉଛନ୍ତି, ଘଣ୍ଟା ବଜି ସବୁ କରି ସବୁ କରୁଛି, କିନ୍ତୁ କ'ଣ ତାର ନିଜରପଣ? କିଛି କିଛି ନିଜପଣ କରୁଛି କାହିଁକି? ପଇସାଟା ପାଇଁ ସେଇଟା ଯେମିତି ତାର କିଛି ହାର୍ଟ କୁହନ୍ତି ହାର୍ଟ ଟଚ୍ ଫିଲିଙ୍ଗସ ଆସିବନି, ତାର ହୃଦୟରେ ଗୋଟେ ଭାବନା ଆସିବନି, ତାର ଆସିଲା ଖୋଲି ଖାଲି ଦେଲା କରିଦେଲା, କିନ୍ତୁ ଲୋକଙ୍କର ଦୃଷ୍ଟିଟା କ'ଣ? ଲୋକଙ୍କର ଦୃଷ୍ଟିଟା କ'ଣ? ଏ ନନା ଆସୁଛି ପୂଜା କରିକି ଯାଉଛି, ବଢ଼ିଆ ନନା, କିନ୍ତୁ ତାର ଆସକ୍ତି କୋଉଠି ଅଛି? ସେଭଳିଆ ଆମର ଭାବନାଟା ସେ ହେଇଛି, ନିଜତ୍ୱ ମମତ୍ୱ ରହିଲେ ସବୁ ଚାଲିଥିବ, ସବୁ ଚାଲିଥିବ, ଆଉ କିନ୍ତୁ ତୁମର ଫେସିଲିଟି, ତୁମ ହୃଦୟରେ ତୁମର ଭାବନାଟା ଅଲଗା ରହିଛି, ଆଉ ନିଜର ଆସିବନି, ଆଉ ନିଜପଣ ଆସିବ। ଭଗବାନ ବସି କାହାର ଚରିତ ନାହାନ୍ତି? କାହାର ସେ ଚର? ରାମଚରିତଙ୍କର ଯିଏ ଗୁରୁ, ଯମୁନାଚାର୍ଯ୍ୟ ତାଙ୍କର ଗୁରୁ ହବାର ଥିଲା, ମନ୍ତ୍ର ତ ନେଇପାରିଲେନି, ତାଙ୍କୁ ଠାକୁର ଡାକୁଥିଲି, ତୁମେ ପଳେଇ ଆସ, ତୁମେ ଆଉ ରୁହନି ଜଗତରେ, କାହିଁକି ଏତେ କଷ୍ଟ ପାଇବ ବୁଢ଼ା ବୟସ? ନାଇଁ ଆଜ୍ଞା, ମୁଁ ସେବା ଛାଡ଼ିବିନି, ମୁଁ ସେବା ଛାଡ଼ିବିନି। ଯମୁନାଚାର୍ଯ୍ୟ ତାଙ୍କର ଏତେ ସ୍ତୁତି ସ୍ତୋତ୍ର, ସେବା ମୋତେ ଛାଡ଼ିବା କଥା କୁହନ୍ତୁ, ଆଉ ଏଠି ଯେ ମୁଁ ଯାହା କରୁଛି ସେଠି ଗଲି ସେୟା କରି, ସେଠି ଗଲେ କ'ଣ ପ୍ରବଚନ ଲାଗିବ ନା କ'ଣ? ଭାବିଲେ ସେଠି ପ୍ରବଚନ ନାହିଁ, ସେଠି ତୁମେ ପ୍ରବଚନ କେମିତି ଦେଇପାରିବ? ତୁମେ ସେଠି ତ ତୁମ କଥା କହିବାକୁ ମିଳିବନି, ଆଉ କୁଆଡ଼େ ପଛରେ ଠିଆ ହେଇଛ, ତୁମେ ହିସାବ ପତ୍ର ନାହିଁ, କିଡ଼େ କେଡ଼େ ଗୋଡ଼ ଲଳିତା ବିଶାଖା କୁଆଡ଼େ କ'ଣ ସବୁ ଅଛନ୍ତି, ଆଉ ତୁମେ ସେଠି କ'ଣ ତୁମର ସେ ମନ୍ତ୍ରୀମାନେ ଆସିଲା ବେଳେ, ପ୍ରଧାନମନ୍ତ୍ରୀ ଆସିଛି, ପ୍ରଧାନମନ୍ତ୍ରୀ ଆସିଲା ବେଳେ ସେଠି ତା ପେଣ୍ଡେଲ ଉପରୁ କିଏ ଉଠିବ କହିଲେ? ଭାବିଲେ କିଏ ଉଠିବ? ତୁମ ଗାଁ ସରପଞ୍ଚ, ଏମଏଲ, ଏମପି, ଆରେ କ୍ୟାବିନେଟ ଲୋକ ବି ଯିବେନି ସେଠିକି, ତାର ବି ପ୍ରେଜେଣ୍ଟ ବି ଯିବେ, ସେ ଆସିଛି ଆମର, ଆମର ଆସିଲେ କିଏ ଯଦି ଆସିବ କ'ଣ ତା ନା ମୋଦି ଆସିବ, ତାହେଲେ ତାର ଏଠିକାର ଯିଏ ଥିବ ସିଏ ଯାଇ ତା ପେଣ୍ଡେଲ ପାଖରେ ଠିଆ ହବ, ଆଉ ସବୁ ଏମଏଲ ଏମପି ସିଏ ଆଗ ଚେୟାରରେ ବସିବେ ନା, ତାକୁ ଯାଇପାରିବେ କଥା କହିପାରିବେ? ପାଇବେ, ପାର୍ଟି ଲୋକ ହେଇଥାଉ, ପାର୍ଟି ଲୋକ ହେଲେ କ'ଣ ହେଲା? ଗୋଲପୁର ତାହେଲେ ସେଇଭଳିଆ ତୁମ ସେ ପେଣ୍ଡେଲକୁ ଉଠିପାରିବ, ରାଧାକୃଷ୍ଣ ପେଣ୍ଡେଲକୁ ଉଠିପାରିବ କି ତୁମେ? ସେଥିପାଇଁ ତା ଶିକ୍ଷାଟା ଦେଖୁନା କ'ଣ ଲେଖା ହେଲା, ଆଜ୍ଞା କରିବ ସେବା ଚରଣ ଆରମ୍ଭ, ଯେତେବେଳେ ଆଜ୍ଞା ମିଳିବ ତ ତୁମେ ଚରଣବିନ୍ଦ୍ରଟି ସେବା କରିବ, ନହେଲେ ତ ପାଇବ, ସେଠି ହେତୁ ଗୁରୁଙ୍କର ସ୍ଥାନ, ତୁମେ ସେଠି କୋଉଠି ରହିବ? ଆଉ ସେଠି କ'ଣ? ସେଠି ତ ସେ ସେବା କରିବ, ସେଠି ଏଠି ତ ଯାଇ ଟିକେ ବଡ଼ ସେବା, ଏଠି ପ୍ରଭୁ ଏଠି କିଏ ମୁଣ୍ଡିଆ ମାରୁ, ସେଠି ତୁମେ କିଏ ମୁଣ୍ଡିଆ ମାରିବ? ମୁଁ ସେଠି ଚିନ୍ତା କରୁଥିଲି ଥର ବସି, ଏଠି ପ୍ରଭୁ ଜୁହାର, ମହାରାଜ ଜୁହାର, ସେଠି ତୁମକୁ କିଏ ଜୁହାର ହବ? ଅଛି ଏଠି କିଛି ନାହିଁ ବାପା, ଇଏ ଜଗତର ଧର୍ମ ହେଠି କିଛି ନାହିଁ, ସେଠି ପୁରା ଏକ ନମ୍ବର ଚାକର ଦାସ ପା, ଏଠି ଏଠି ଯୋଉ ଦାସଟା ପାଚି, ସେଠି ଏକ ନମ୍ବର ଦାସ, ପ୍ରେମ ପାଇଲେ ଜଣେ ଏକ ନମ୍ବର ଦାସ, ତା ହୃଦୟରେ ଦାସ୍ୟ ଭାବନାଟା ଭରପୁର ହେଇଯାଏ, ସେ ଆଉ କିଛି ତାର ସ୍ଥିତି କିଛି ରହେ ନା, ସେ ଗୁରୁ ଥାଉ କେତେ ଶ୍ରେଷ୍ଠ ଜ୍ଞାନ ଥାଉ, ଦାସ ଆଉ। ସେଥିପାଇଁ ସେ ଲେଖିଲେ, କୃଷ୍ଣ ଦାସ ଅଭିମାନ ଜୟ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୁହେଁ ତାର ଏକ ବିନ୍ଦୁ, କୋଟି ବ୍ରହ୍ମ ସୁଖ ନୁହେଁ ଦାସ ଭାବନାଟା, ଦାସ ଭାବନାଟା ଅଲଗା, ପ୍ରଭୁ ଭାବନାଟା ଅଲଗା। ଦେହ ଏଇ କଥାଟା ପଡ଼ିଥିଲା ନା, ଦେହ ଚେତନାଟା ତୁମର ଯେତେ ବଢି ବଢିକା ଚାଲିବ, କେଉଁ ଭାବନା ବଢିବ? ପ୍ରଭୁ ଭାବନା, ଈଶ୍ୱର ଭାବନା, ନିଜ ସୁଖ ଦୁଃଖର କର୍ତ୍ତା ବୋଲି ଭାବିବ, ନିଜେ ଡିସିସନ ସବୁ ନବ, ଭଗବାନଙ୍କ ଉପରେ କେବେ ପ୍ରାର୍ଥନା କରିବନି, କେବେ ପ୍ରଭୁଙ୍କୁ ଇଏ କରିବନି। ସେଥିପାଇଁ ଅର୍ଜୁନ ଏକ ଅର୍ଜୁନ କଥା ପଡ଼ିଛି, ଅର୍ଜୁନ ସବୁ ଡିସିସନ ନିଜେ ନେଇଗଲେ ଆଉ କିଙ୍ଗ ରାଜେନ ଗୋବିନ୍ଦ ପୁରା ଆରମ୍ଭ କରିଦେଲେ ତିନିଟା ଶ୍ଳୋକରେ, ଆଉ ମୋର ଆଉ କିଛି ମାତୁଲ ଏମାନଙ୍କୁ ହତ୍ୟା କରି ମୋର କଣ ସୁଖ ମିଳିବ, ମୁଁ ତିନି ଲୋକର ରାଜା ହେଲେ ବି କହିଦେଲେ ନା ଅଭି ତ୍ରୈଲୋକ୍ୟ ରାଜା, ତିନି ଲୋକ ଏଇ ଲୋକ କଥା ଆପଣ ମତେ କଣ କହୁଛନ୍ତି, ଗୋଟେ ଯୁକ୍ତି କରିକି ଯେମିତି ଲୋକ କୁହନ୍ତିନି କଥାକୁ ଉଡେଇ ଦିଅନ୍ତି, ଏଇ ଯେ ସବୁ ଗାଉଁଲିଆ ଛୁଆ ଗାଉଁ ଲୋକମାନେ କୁହନ୍ତି ଏ କାଲିକାର ଛୁଆ ଏ କଥା କହୁଛି, ଉଡେଇ କଥା କହୁଛି, କଥାଟା ଶୁଣିବିନି ଉଡେଇ ଦେଉଛି କଥାଟାକୁ, ଅର୍ଜୁନ ସେଟା ଉଡେଇ ଦେଉଛନ୍ତି ପୁରା, ଅପି ତ୍ରୈଲୋକ୍ୟ ଏଇ ଏଇଠିକାର ଯୁଦ୍ଧ କରିକି ମୋ ରାଜା କଣ ମତେ କହୁଛନ୍ତି, ତିନି ଲୋକର ମୁଁ ରାଜା ମତେ କରେଇଲେ ମୁଁ ରାଜା ହେବିନି, କାହା କହୁଛନ୍ତି ଭଗବାନ, ବାସ୍ ଏଇ ହେଲା ଜୀବର ସ୍ଥିତି। ତା ପରବର୍ତ୍ତୀ ଶ୍ଳୋକ, ଜଗତ୍ୟତ୍ୟେନ ପଶ୍ୟନ୍ତି ଲୋଭପଃ ତଚେତସଃ କୁଲକ୍ଷୟଂ କୃତଂ ଦୋଷଂ ମିତ୍ର ଦୋହ, ଏଇଟା ନା 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 ଛତିଶ ରହିଗଲା ବୋଧେ, ପାପମେବାଶ୍ରୟେ ତସ୍ମନ୍ ହତ୍ୱେତାନାତତାଇନ ତସ୍ମନ୍ନାର୍ହା ବୟମ୍ ହନ୍ତୁ ଧାତରାଷ୍ଟ୍ରାଂଶ ବାନ୍ଧବାନ୍ ସୁଜନ ହି କଥମ୍ ହିତ୍ୱା ହତ୍ୱା ସୁଖିନ ଶ୍ୟାମ ମାଧବ। ଆପଣମାନେ ଯଦି ଏଇ ଆତ୍ମତାୟୀମାନଙ୍କୁ ବଦ୍ଧ କରିବେ କରିବା ଆମ୍ଭେମାନେ ଯଦି ଏଇ ଆତ୍ମତାୟୀମାନଙ୍କୁ ବଦ୍ଧ କରିବା ତାହେଲେ ନିଶ୍ଚୟ ପାପ ହେବ, ତେଣୁ ଆମ୍ଭମାନଙ୍କ ପକ୍ଷରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଏବଂ ଆମମାନଙ୍କର ବନ୍ଧୁବାନ୍ଧବ ମାନଙ୍କୁ ବଦ୍ଧ କରିବା ଠିକ୍ ହେବ ନାହିଁ। ହେ କୃଷ୍ଣ ହେ ମାଧବ, ଏଥିରେ ଆମର କଣ ଲାଭ ହେବ ଏବଂ ସ୍ୱଜନମାନଙ୍କୁ ବଦ୍ଧ କରି ଆମେମାନେ କିପରି ସୁଖୀ ହେବ, ଅର୍ଜୁନ ଯୁକ୍ତି ଆରମ୍ଭ କଲେ। ଆଚ୍ଛା ଭାବାର୍ଥ, ଏସବୁ ବଳଦେବ ଦର୍ଶନଙ୍କର ସିଦ୍ଧସ୍ୱାମୀ ବଳଦେବ ଦର୍ଶନ ଚକ୍ରପାତ, ଆଉ ମୂଳ ଟୀକାକାର ହେଲେ ସିଦ୍ଧସ୍ୱାମୀ ସ୍ୱାମୀପାଦଙ୍କୁ ସମସ୍ତେ, ସିଦ୍ଧସ୍ୱାମୀ ଭଗବତ ଗୀତାରେ ବି ଟୀକା ରଚନା କରିଛନ୍ତି ନା, ପଢ଼ୁଥିଲା ଆମେ, ତାଙ୍କର ଆସିବ ଟୀକା ମଧ୍ୟରେ ଯେଉଁଟା ଭଲ ଟୀକା। ଆଉ ଯେତେବେଳେ ସବୁ ପୁରାଣ କୋର୍ଟସ୍ ବା ଯେଉଁଠି ଯାହା ସବୁ ଆସିଛନ୍ତି ସବୁ ସ୍ୱାମୀପାଦଙ୍କର, ତା ନୃସିଂହ ପ୍ରସାଦ ପାଇଥିଲେ ନା ମହାପୁରୁଷ, ମହାପୁରୁ ବାରମ୍ବାର ଆମର ସବୁ ଆଚାର୍ଯ୍ୟମାନଙ୍କୁ କହିଗଲେ ଗୋସ୍ୱାମୀମାନଙ୍କୁ ସ୍ୱାମୀ ସ୍ୱାମୀ ଅନୁଗତ୍ୟରେ ବ୍ୟାଖ୍ୟା କରିବ, ସିଦ୍ଧ ସ୍ୱାମୀଙ୍କର ଆନୁଗତ୍ୟରେ ତୁମେ ବ୍ୟାଖ୍ୟା କରିବ ସବୁ, ଆଉ ଭକ୍ତି ପରା ଅର୍ଥ କରିବ, ସିଦ୍ଧ ସ୍ୱାମୀ କେବେ କାଟିବନି, କେବେ କାଟିବନି। ସେଥିପାଇଁ ଆମ ଗୋସ୍ୱାମୀମାନେ ଯେତେବେଳେ ଅଲଗା ଅର୍ଥ କରନ୍ତି କିନ୍ତୁ ସ୍ୱାମୀପାଦଙ୍କର ଅର୍ଥକୁ ରେସ୍ପେକ୍ଟ ଦେଇ କହି ଲେଖିବେ, ଇତି ସ୍ୱାମୀଚରଣା, ସ୍ୱାମୀଚରଣ ଏହା କହୁଛି, ସ୍ୱାମୀଚରଣା ବଡ଼ ମର୍ଯ୍ୟାଦା ଦିଅନ୍ତି, ଭଗବାନଙ୍କ ରୂପ ପାଇଛନ୍ତି, ଆଉ ଏଇ ଯେଉଁ ବାଣୀ ଅବତାର ତାର ଅର୍ଥ ଲେଖିଛନ୍ତି ନା, ଇତି ସ୍ୱାମୀଚରଣା ଜୀବ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଆମର ବେଶୀ ନାହିଁ ସେଇ ଜୀବ ଗୋସ୍ୱାମୀ ବେଶୀ ରଚନା କରନ୍ତି, ଇତି ସ୍ୱାମୀଚରଣା ଚକ୍ରପତି ବି ଲେଖନ୍ତି, ଇତି ସ୍ୱାମୀପାଦ ଏଇ ଉକ୍ତେଇ ଇଏ ସ୍ୱାମୀପାଦ କହିଛନ୍ତି, କିନ୍ତୁ ସନାତନ ଗୋସ୍ୱାମୀ ତା କୁହନ୍ତିନି, ସେଇ ବାଖ୍ୟା ସିଏ କହିଛନ୍ତି, ସ୍ୱାମୀ ନାଁ ଧରନ୍ତିନି ନା, କ'ଣ ବୋଲେ ସ୍ୱାମୀ ନାଁ ଧରନ୍ତି ଆଜିକାଲି ମୁଁ କହିପାରିବିନି, ସ୍ତ୍ରୀ ସ୍ୱାମୀ ନାଁ ଧରିବ କ'ଣ କହିବ, ହେ ସେ ପୁଅ ନାଁ ଧରି କହିବ, ହେ ବାବା ସେ ମକୁ ବାପ କୁନା ଗୁନା ବାପା ନାହିଁ, ସେ ମକୁ ବାପା ନାହାନ୍ତି ନହେଲେ କହିବେ ସିଏ ନାହାନ୍ତି, ସିଏ ନାହାନ୍ତି ଝିଅର ନାଁ ନା ପୁଅର ନାଁ, ନହେଲେ ସିଏ କହିବ। ଆମର ଆମର ଗୋସ୍ୱାମୀ ମାନେ ଏତେ ମହାପ୍ରଭୁ ମାନନ କରୁଥିଲେ, କାହା ମହାପ୍ରଭୁ ବାକ୍ୟକୁ ସନାତନ ଗୋସ୍ୱାମୀ କହିବେ ନା, ଇତି ତେଇ ବ୍ୟାଖ୍ୟା ସିଏ ବ୍ୟାଖ୍ୟା କରିଛନ୍ତି, ଆରେ ସିଏ କିଏ କହୁନା ସ୍ୱାମୀ, ତାଙ୍କ ପୁରା ସ୍ୱାମୀ ମାନୁଥିଲେ, ଏ ସତ୍ୟତ୍ୱ କେଉଁଠି ନାହିଁ ନା କୌଣସି ସମ୍ପ୍ରଦାୟର ନାହିଁ, ସେଥିପାଇଁ କୌଣସି ସମ୍ପ୍ରଦାୟର ଶିକ୍ଷା କେବେ ଆମ ହୃଦୟକୁ ସ୍ପର୍ଶ କରିବନି, ଯେ କେଉଁଠି ସମ୍ପ୍ରଦାୟରେ ଶିକ୍ଷାକୁ ଜାଣିଛି, ଏ ବହୁ ଜ୍ଞାନ ଅଛନ୍ତି ସବୁ କିଛି ଅଛନ୍ତି, କିନ୍ତୁ ଆମର ଯେଉଁ ବିନମ୍ର ଭାବ ଯେଉଁ ଆନୁଗତ୍ୟ ଗୁରୁବାନୁଗତ୍ୟ ଯେଉଁ ବିନମ୍ର ଭାବ ଯେଉଁ ସତୀତ୍ୱ ଗୁରୁ ଗୁରୁ ବୈଷ୍ଣବ ପ୍ରତି ସେଇଟା କୌଣସି ସମ୍ପ୍ରଦାୟରେ ନାହିଁ, ତାଙ୍କର ସବୁ ଜଗତଗୁରୁ ହେଇଯିବେ, ଈଶ୍ୱରତ୍ୱ ଭାବନା ଆସିଯିବ, ତାଙ୍କର ଗୁରୁଙ୍କ ପ୍ରତି ତାଙ୍କର ସେ ଜିନିଷ ନାହିଁ। ଆମର ଯେଉଁ ସମ୍ପ୍ରଦାୟରେ ଯାହା ଜିନିଷ ରହିଛି ଯେ ଟିକା ଟିପଣ ପଡ଼ି ତା ଆଖି ଖୋଲିଯିବ, ଆରି ଏତେ ବଡ଼ ମାନନ କରୁଛନ୍ତି କେତେ ଟିକା ସେ କ'ଣ ଲେଖିବେ, ସେସବୁ ସେ ଲେଖିବେ, ଇତି ତେ ବ୍ୟାଖ୍ୟା, ଇତି ତେ ବ୍ୟାଖ୍ୟାତ ଅନ୍ୟ ତେ ବ୍ୟାଖ୍ୟାତ ଏତି ଲେଖିବେ, ଯଦି ବ୍ୟାଖ୍ୟାଟା ସିଦ୍ଧ ସ୍ୱାମୀ ବ୍ୟାଖ୍ୟା ଲେଖିବେ କହିବେ ଏହା ସେ ବ୍ୟାଖ୍ୟା କରିଛନ୍ତି, କିଏ ନା ସ୍ୱାମୀ, ସ୍ୱାମୀ ବ୍ୟାଖ୍ୟା କରିଛନ୍ତି, ତାଙ୍କ ନାଁ କେବେ ଧରିବେନି, ସିଦ୍ଧର ସ୍ୱାମୀ କେବେ କହିବେନି, କେବେ କହିବେନି, ଏ ଯୋଉ ମାନନ ଗୁରୁଙ୍କୁ ଆଚାର୍ଯ୍ୟମାନଙ୍କୁ ଯୋଉ ମାନନ ତାଙ୍କ ପ୍ରତି ଯୋଉ ସତୀତ୍ୱ ଭାବନା ଯୋଉ ଭଗବତୀୟ ବୁଦ୍ଧି ଏହା କୌଣସି ସମ୍ପ୍ରଦାୟ ନାହିଁ। କୌଣସି ସମ୍ପ୍ରଦାୟ ନୁହଁ। ସେଥିପାଇଁ ଗୌଡ଼ ସମ୍ପ୍ରଦାୟ ହେଲା ଚୂଡ଼ାମଣି ସବୁ ସମ୍ପ୍ରଦାୟ। ଏଇଟା ରସ ଆଉ ତତ୍ତ୍ୱ ଆଉ ସବୁଠୁ ବଡ଼ କାହିଁକି ନା ମହାପ୍ରଭୁ ଆସିଲେ। ଏଥିରେ ରସର ସବୁଠୁ ଶ୍ରେଷ୍ଠ ଜିନିଷ ଯେଉଁ ବିରହ, ବିରହ ଭିତରେ ପୁଣି କେଉଁଟା ରହିଲା, ଜୟ ଜୟ ଜଳରସ ସର୍ବରସ ସାର ପରକିଆ ଭାବେ, ପରକିଆ ଭାବରେ ଯେଉଁ ବିରହ ଭାବଟା, ରାଧାରାଣୀଙ୍କର ଭାବଟା, ସେ ବ୍ରଜର ବନ୍ଧୁ, ବ୍ରଜର ଯଦି ମହାପ୍ରଭୁଙ୍କୁ ସେ ମାନୁନାହାନ୍ତି ଏ ଭାବଟା ତାଙ୍କ ହୃଦୟକୁ ଟ୍ରାନ୍ସଫର ହବ, କାରଣ ସେ ବା ରାଧା, ସେ ରାଧା ନିଜେ ଆସିଛନ୍ତି ଗୌର ହେଇକି, ଆଉ ତୁମେ ଗୌର ଅନୁଗତି ରଖୁନ, ତୁମେ ରାଧାଙ୍କୁ କ'ଣ ବୁଝିବ, ସେ ଯେତେ ନାଚ ଯାହା କର ଆମେ କ'ଣ ମାନିବୁ, ସମ୍ପ୍ରଦାୟର ଯେଉଁ ଶିକ୍ଷା ମହାପ୍ରଭୁଙ୍କର ଯେଉଁ ଶିକ୍ଷା ତାକୁ ଟିକେ ହଲିପାରିବୁନୁ, ସେଇଟା କେବେ ହେଇପାରିବନି। ଜଗତ ଦୃଷ୍ଟିରୁ ବହୁତ ବଡ଼ ହେଇଯାଉ, ସବୁ ଆସନ୍ତି ଲୋକ ଚାଲ ବ୍ରଜକୁ ଯିବା ବୁଲିକି ଆସିବା ଭଲ ମନ୍ଦ କରି, ଆରେ ଆମେ ଦେଖିବୁ ମହାପ୍ରଭୁ ଅଛନ୍ତି କି ନାହିଁ, କାରଣ ମହାପ୍ରଭୁ କିଏ, କଳିଯୁଗରେ ଶିବ ନିଜେ ରାଧା, ଆଉ ସେ ରାଧା ତାଙ୍କ ଭାବ ତାଙ୍କର ଆନୁଗତ୍ୟ ତାଙ୍କର ଶିକ୍ଷା ତାଙ୍କ ଭକ୍ତଙ୍କ ପ୍ରତି ମାନୁନା ନାହିଁ, ହବନି, କେବେ ହେଇପାରିବନି। ବ୍ରଜର ଭାବଟା ଛପିଗଲା ନା, ଆଉ ଗୋସ୍ୱାମୀମାନେ ବ୍ରଜର ଭାବକୁ ପ୍ରକଟ କରାଇଥିଲେ, ଗୋସ୍ୱାମୀମାନେ ସନାତନ ଗୋସ୍ୱାମୀ ସବୁ ଗୋସ୍ୱାମୀମାନେ ପ୍ରକଟ କରିଥିଲେ, ବ୍ରଜର ଭାବ ପ୍ରକଟ, ବ୍ରଜ ଥିଲା ବ୍ରଜ ଭାବ ନଥିଲା, ବ୍ରଜ ଭାବ କେଉଁ ନଥିଲା, ମହାପ୍ରଭୁ ଯାଇକି ରାଧାକୁଣ୍ଡ ଶ୍ୟାମକୁଣ୍ଡ କରିକି ଚାଲି ଆସେ, ତାପରେ ଗୋସ୍ୱାମୀମାନେ ସବୁ ବ୍ରଜ ଭାବକୁ ପ୍ରକାଶ କଲେ, ଶାସ୍ତ୍ର ଦ୍ୱାରା ଆଚରଣ ଦ୍ୱାରା ପରିକ୍ରମା ବିଗ୍ରହ ପ୍ରକାଶ ସବୁ ବ୍ରଜ ଭାବକୁ। ଆମେ ତ ସମର୍ଥ ସାଧୁ ହେଇପାରୁନେ, ଗୋସ୍ୱାମୀମାନେ ସେଇଟା କରିକି ଯାଇଥିଲେ, ନହେଲେ ବର୍ତ୍ତମାନ ବ୍ରଜରେ କ'ଣ ଭାବ ଅଛି, ଭାବ ସବୁ ଖିଚୁଡ଼ି ହେଇଗଲା, କିଏ କୁଆଡ଼େ କ'ଣ ସବୁ କରି କେତେ ପ୍ରକାର ମନ୍ଦିର ଯୁଆଡ଼େ ଦିବ ସିଏ ବାହାରିଲାଣି ସବୁ, ଇଏ ମନ୍ଦିର ସେ ମନ୍ଦିର ସବୁଆଡ଼େ ହନୁମାନ ଚାଳିଶା ଇଏ ସିଏ, ବ୍ରଜବାସୀମାନେ ସେ ସବୁ ଅଲଗା ସମ୍ପ୍ରଦାୟର ଦେଖିବା ନାଇଁ, ତୁମେ ଏଟା କରିବ, ତୁମେ ବ୍ରଜରେ ରହୁଛ, ଏଟା ରାଧାରାଣୀଙ୍କର ଘର, ଏସବୁ କ'ଣ ଏସବୁ ଏସବୁ କାମ କରୁଛ, ଆଉ କିଏ କହିବ, ଆମେ ତ ସମର୍ଥ ସାଧୁ ନୁହଁ, ଆମେ କହିବାର ନାହିଁ କି ଗ୍ରହଣ କରିବାର ନାହିଁ, ସେ ଭାବକୁ ଆମେ ଗ୍ରହଣ କରିବୁନି କେବେ, ମହାପ୍ରଭୁଙ୍କର ଯାହା ଶିକ୍ଷା, ମହାପ୍ରଭୁଙ୍କର ଆଚାର୍ଯ୍ୟ ଗୁରୁବର୍ଗଙ୍କର ଯାହା ଶିକ୍ଷା ଆମେ ଗ୍ରହଣ କରିବୁ, ସେଥିପାଇଁ ଗୋଟିଏ ମନ୍ଦିର ମାନେ ବୃନ୍ଦାବନ, ଏଥିପାଇଁ ଗୋଟିଏ, କାରଣ ଏଠି ଭାବଟା ବୃନ୍ଦାବନ, ଲୋକମାନେ କହନ୍ତି ନା କେମିତି ମନ୍ଦିରଟା ବୃନ୍ଦାବନ ହବ, ବୃନ୍ଦାବନ ଧାମ ଅଛି, ଆରେ ଧାମ ଥିଲେ କ'ଣ ହବ, ଭାବଟା ଦରକାର ନା, ଭାବଟାକୁ କିଏ ପ୍ରକଟ କରିବେ, ଆନୁଗତ୍ୟ ଗୁରୁବାନୁଗତ୍ୟ ମହାପ୍ରଭୁଙ୍କର ଗୌରବ ଭକ୍ତଙ୍କର ଆନୁଗତ୍ୟ, ଆଉ ସେଇଟା ଯଦି ସେଠି ହଉନି ସେଠି ଭାବଟା କେମିତି ପ୍ରକଟ ହବ, କେମିତି ହବ ସେଠି, ଆଉ ମନ୍ଦିରରେ ହବ କାହିଁକି ନା, ମନ୍ଦିର ସେଠି ଗୌରାଙ୍ଗ ମହାପ୍ରଭୁଙ୍କର ଶିକ୍ଷା ଗୌରବ ଭକ୍ତ ଅଛନ୍ତି, ସେଟା ବୃନ୍ଦାବନ ପ୍ରକାଶ, ସେଦିନ କୁହାହେଲା ନା ଯାହା ସାଧୁ ତାହା ବୃନ୍ଦାବନ, କେଉଁ 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 ତତ୍ତ୍ୱରେ କୁହାହେଲା, ଭାବ ପ୍ରକାଶ, ଗୋପୀମାନେ ଯେଭଳି ସତତ ବ୍ୟସ୍ତ, ଗୋପୀମାନେ ଯେଭଳି ବିରହ କୃଷ୍ଣଙ୍କ ସୁଖ ପାଇଁ ସବୁବେଳେ ଚେଷ୍ଟା, ଯେମିତି କୃଷ୍ଣଙ୍କ ବିରହରେ କ୍ରନ୍ଦନ ରୋଦନ, ଏଇଟା ମହାପ୍ରଭୁଙ୍କ ଶିକ୍ଷାର ପ୍ରାଧାନ୍ୟତା ଅଛି ନା, ଆମର ଆମର କ'ଣ ଆମର ରସିକ ନା, ଆମର ଯେମିତି ବଳଦେବ ଦେବସ୍ୱାମୀ ଜୀବ ଗୋସ୍ୱାମୀ ଏମାନେ ଟିକେ ପଣ୍ଡିତ, ଚକ୍ରପାତ ଆମର ଗୋସ୍ୱାମୀ ମାନେ ସମସ୍ତେ ପ୍ରାୟ ପଣ୍ଡିତ, ସବୁ ସଂସ୍କୃତ, ଏ କୃଷ୍ଣଦାସ କଳିଜ ହରିକା ଯେଉଁ ରଚନା ସବୁ କରିଛନ୍ତି ଅଦ୍ଭୁତ ରକମର ସବୁ ଟୀକା ରଚନା କରିଛନ୍ତି, ତାଙ୍କର ଦୁଇଟା ଆଧାର ଥିଲା, ସେ ତ ଭଗବାନଙ୍କ ଲୋକ ନା, ଲୋକ ନା, ଦୁଇଟା ଆଧାର, ପ୍ରଭୁଙ୍କ କୃପାରେ ଏ ଯେଉଁ ପରା ବିଦ୍ୟା କୃଷ୍ଣ ଭକ୍ତି, ଭକ୍ତିରେ ପ୍ରବୀଣ, ରସରେ ପ୍ରବୀଣ, ଜ୍ଞାନରେ ପ୍ରବୀଣ ଥିଲେ ଆମକୁ ସେମାନେ, ତେଣୁ ସେ ତ ନିତ୍ୟ ଜଗତର ଲୋକ, ସେ ସମ୍ପ୍ରଦାୟର ଶିକ୍ଷାକୁ ବର୍ତ୍ତମାନ ଗ୍ରହଣ କରିବା ଯେଉଁ 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 ଜିନିଷ ରହିଛି ତାକୁ ଗ୍ରହଣ କରିବା ପାଇଁ ପାତ୍ରତା ବି ନାହିଁ ନା, ତୁ କହି ଜଣେ କୃଷ୍ଣ ପାଇଁ କାନ୍ଦ, ବର୍ତ୍ତମାନ ଯେଉଁ ଗୋଟେ ଛୁଆ କହିବ ଗୋଟେ କୃଷ୍ଣ ପାଇଁ ତୁମେ କାନ୍ଦ, ଏ ଯେଉଁ ଗୁରୁଦେବ କୁହନ୍ତୁ ସବୁବେଳେ ତୁମେ କୃଷ୍ଣ ପାଇଁ କାନ୍ଦିବାକୁ ପଡ଼ିବ, ମୁଁ ଏଠି କ୍ରାଇମ୍ ସ୍କୁଲ ଖୋଲିଛି, କ'ଣ କିଏ କାନ୍ଦିବ, କିଏ କ'ଣ କାନ୍ଦିବ, ମନ୍ଦିର ଆସିକି କାନ୍ଦୁଛି ଭାବିଲି, ପ୍ରସାଦ କେଉଁଠି ମିଳିବ, ଖାଇ ପିଇ ଆରାମରେ ରହିବି, ଆଉ ପ୍ରସାଦ ମାଡ଼ପିଟ ଲାଗୁଛି ପ୍ରସାଦ ପାଇଁ, ଆଉ କାନ୍ଦିବ କିଏ ସେ, ମୁଁ ଏଠି କାନ୍ଦିବ କି, କାନ୍ଦିବ ଲୋକଟା କାହିଁ କାନ୍ଦେ ଆଗେ, ମୁଁ ପ୍ରଶ୍ନ ପଚାରୁଛି, କାହିଁ କାନ୍ଦନ୍ତି ଲୋକ, ଭାବିଲି କାନ୍ଦଟା କାହିଁକି ମାଡ଼େ, ଅଭାବ ଯେଉଁଟା ହବ କାନ୍ଦିବ ଜଣେ, ତାର ଅଭାବ ହେଲେ କାନ୍ଦିବ, ଆଚ୍ଛା କ'ଣ ଅଭାବ ଅଛି କୁହ, ଭକ୍ତ ହେଲା ପରେ କ'ଣ ଅଭାବ ଅଛି ତୁମର, ଭାବିଲି କ'ଣ ଖାଇବା ଅଭାବ, ପଇସା ଅଭାବ, ସମ୍ମାନ ଅଭାବ, ଆଚ୍ଛା କାନ୍ଦିବ କାହିଁକି କୁହ ମୋତେ, ଭକ୍ତ ନ ହବା ପୂର୍ବରୁ କାନ୍ଦୁଥିଲ, ମୁଁ ଖୋଲେ କରି କହୁଛି, ଭକ୍ତ ନ ହବା ପୂର୍ବରୁ ମଣିଷ କାନ୍ଦୁଥିଲା, ସାର ବଡ଼ କଷ୍ଟ କେମିତି ଠାକୁର ଯାଇ ସେବା କରିବି, ମନ୍ଦିର କେତେ ବଢ଼ିଆ ସେ ସେବା, ଭକ୍ତ ନ ହବା ନା କ'ଣ, ଭକ୍ତ ହେଲା ପରେ ଆଉ କନ୍ଦା ହଉଛି? ଭକ୍ତିର ଗୁଣ ଫଳଟା ମିଳିଗଲା, ଧର୍ମ ଅର୍ଥ କାମ ସହି ମିଳିଗଲା। ଆଉ ଗୁରୁଦେବ କହୁଛନ୍ତି ତୁମେ କୃଷ୍ଣ ପାଇଁ କାନ୍ଦ, ତୁମେ ଏଇ ଫିଲୋସଫିଟା କହିବ, ବର୍ତ୍ତମାନ କିଏ କାନ୍ଦିବ? ସେ କାହିଁକି କାନ୍ଦି, ତାର କ'ଣ ଅଭାବ ଅଛି କାନ୍ଦିବ? ତୁମେ ପ୍ରାର୍ଥନା କର, ଗୁରୁଦେବ କହୁଛନ୍ତି ତୁମେ କୃଷ୍ଣ ପାଇଁ, ଗୁରୁଙ୍କ ପାଇଁ, ଗୁରୁ ପ୍ରାପ୍ତି ପାଇଁ ତୁମକୁ ପ୍ରାର୍ଥନା କରିବାକୁ ପଡ଼ିବ, କାନ୍ଦିବାକୁ ପଡ଼ିବ, ମହାପ୍ରଭୁ ପ୍ରାର୍ଥନା କର। ତୁମେ ସବୁ କହିଲେ ଡିଷ୍ଟର୍ବ ହେଇଯିବେ, ସେ ବୁଝିପାରିବେନି କ'ଣ କ'ଣ ଆମେ କାନ୍ଦିବୁ, କ'ଣ ପ୍ରାର୍ଥନା କରିବୁ। ଏ ଶିକ୍ଷା ଏସବୁ ହେଉଛି ଗୌଡ଼ୀୟ ଶିକ୍ଷା, ଏ ମହାପ୍ରଭୁଙ୍କର ଶିକ୍ଷା, ଏ ମହାପ୍ରଭୁଙ୍କର ଶିକ୍ଷା। ଆଉ ଏ ଶିକ୍ଷା କ'ଣ ଅଲଗା କେଉଁଠି ଅଛି? କ'ଣ ସମ୍ପ୍ରଦାୟ ନୁହେଁ, କ'ଣ ସମ୍ପ୍ରଦାୟ ନୁହେଁ, ସେଠି ସ୍ୱତନ୍ତ୍ର ଭାବନା, ତାଙ୍କର ସତୀତ୍ୱ ଭାବନା, ଏଇ ଯେଉଁ ଗୁରୁ ବୈଷ୍ଣବ ପ୍ରତି ଈଶ୍ୱରତ୍ୱ ଭାବନା, ଆମର ଯେଉଁ ଭଗବଦୀୟ ବୁଦ୍ଧି, ଆମର ପରମ୍ପରାରେ ସବୁବେଳେ ଗୁରୁଙ୍କୁ ଭଗବଦୀୟ ବୁଦ୍ଧି କରାଯାଏ। ଆଚାର୍ଯ୍ୟ ମାନେ ଭଗବଦୀୟ ବୁଦ୍ଧି, ଭଗବତୀ ବୁଦ୍ଧିଟା କ'ଣ? ସାକ୍ଷାତ ହରିତ୍ୱ ଏନା ଭଗବତୀ ବୁଦ୍ଧି, ଭଗବାନ ନୁହନ୍ତି, କିନ୍ତୁ ଭଗବାନଙ୍କୁ ଯେଉଁ ବୁଦ୍ଧି କରାଯାଏ ତାଙ୍କୁ ସେ ବୁଦ୍ଧି କରାଯାଏ। ପ୍ରମାଣ ନେଇକିନା ଆଉ କ'ଣ ଭାବ, କ'ଣ ଭାବ ପ୍ରବଣତା ଏବେ ସାକ୍ଷାତ ହରିତ୍ୱ ଏନା ସମସ୍ତ ସତ୍ୟ ଭାଗବତରେ କୁହାଗଲା, ଯଶ ସାକ୍ଷାତ ଭଗବତୀ ଜ୍ଞାନ ଜ୍ଞାନ ଦୀପ ପ୍ରଦେୟ ଗୁରୁ, କିଏ ପ୍ରଭୁଛନ୍ତି? ନାରଦ ମୁନି କହୁଛନ୍ତି ଯଶ ସାକ୍ଷାତ ଭଗବତୀ। ଆପଣ ଏସବୁ ସେଣ୍ଟିମେଣ୍ଟ ହେଇକି ଲେଖିଦେଇଛନ୍ତି ଭାବ ପ୍ରବଣତା ଏ ସାକ୍ଷାତ ହରି ନା କ'ଣ? ଭଗବତୀ ବୁଦ୍ଧିଟା କ'ଣ ସମ୍ପ୍ରଦାୟରେ ନାହିଁ, ସେମିତି ହବନି। ବା ସମ୍ପ୍ରଦାୟରେ ଥିଲେ ବି ଆମ ସମ୍ପ୍ରଦାୟରେ ଯେଉଁ ନିଷ୍ଠତା ରହିଛି, ସତୀତ୍ୱ ଭାବନା ରହିଛି, ସେଇଟା କ'ଣ କେଉଁଠି ନାହିଁ? ମୁଁ ଏ କଥାରେ ତୁମକୁ ପଳେଇ ଆସିଲି। ଏ ପ୍ରଭୁପାଦ ପ୍ରଥମରେ ଆରମ୍ଭ କରିଦେଲେ କାର ଏ ଯେଉଁ ଶୋକ, ବୈଦିକ ସାହିତ୍ୟରେ ଛ ପ୍ରକାର ଆତତାୟୀ ଅଛନ୍ତି, ଏଇ ଛଅ ପ୍ରକାର ଆତ୍ମାୟୀ କଥା କହୁଛନ୍ତି, ଯେ ବିଷ ଦିଅନ୍ତି, ଅଗ୍ନି ସଂଯୋଗକାରୀ, ଯେ ଘରେ ନିଆଁ ଲଗେଇ ଦିଏ, ଯେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରେ, ଯେ ଧନ ଅପହରଣ କରେ, ଯେ ଅନ୍ୟର ଭୂସମ୍ପତ୍ତି ଅପହରଣ କରେ, ଏବଂ ଯେ ପରସ୍ତ୍ରୀ ଅପହରଣ କରେ। ଏଇ କଥା କହୁଥିଲେ ଶ୍ରୀଧର ସ୍ୱାମୀଙ୍କର ଟୀକା, ସେ କଥାକୁ ମୁଁ ଏଠି ପଳେଇ ଆସିଥିଲି। ଏଇ ଯେଉଁ ଶ୍ଳୋକଟି ଆଗ ସମସ୍ତେ ଲେଖିଛି, ସବୁ ସମ୍ପାଦଙ୍କ ଅନୁଗତିରେ ସମସ୍ତେ ବଳଦେବ ଦାସନ ଲେଖିଛନ୍ତି, ଚକ୍ରପାଦ ବି ଲେଖିଛନ୍ତି, ଇଏ ବି ରଚନା କରିଛନ୍ତି। ନନୁଜ ଭଗବାନ ପ୍ରଶ୍ନ କରୁଛନ୍ତି, ଅର୍ଜୁନ ତୁମେ କହୁଛ ଯୁଦ୍ଧ କରିବ ନାହିଁ, କାହିଁ କରିବ ନାହିଁ? ନା ପାପ ହବ, ଭାଇ ବନ୍ଧୁ କେମିତି ମରାଯିବ? ସୁଜନକୁ ଅସୁଜନକୁ ମାରିବାକୁ ମନା କରାଯିବ, ଆଉ ସୁଜନ କେମିତି ମରା ହବ? ଯୁକ୍ତି କରୁଛନ୍ତି ନା ଏଠି ଅର୍ଜୁନ, ଯୁକ୍ତି ଭଗବାନ କୃଷ୍ଣ ଯୁକ୍ତି କରୁଛନ୍ତି, ନନୁଚ ଅଗ୍ନୋଦୌ ଗରଦଶୈବ ଶସ୍ତ୍ରପାଣି ଧନପହା କ୍ଷେତ୍ରଦାରା ହରିଚ ଷଡ଼ତେ ଆତତାଇନ ଇତି ସ୍ମରଣା ଅଗ୍ନି ତାହା ଦେବୀ ଷଡ଼ଭି ହେତୁଭି ଏ ଯେ ତାହାଇନ। ଭଗବାନ ଯଦି କହିବେ ଦେଖ ଏଇ ଛଅ ଜଣ ଅଗ୍ନିଦ ଗରଦ ଶସ୍ତ୍ରପାଣି ଧନାପହା, ଛଅଟା ଲାଗିଲ ନା, ଅଗ୍ନିଦ ଯେ ଅଗ୍ନି ଲଗେଇ ଦିଅନ୍ତି, ଗରଦ ଯେ ବିଷ ଦିଅନ୍ତି, ଶୈବ ମଧ୍ୟ ଶସ୍ତ୍ରପାଣି ମାରଣାସ୍ତ୍ର ସାହାଯ୍ୟରେ ବୋଧ କରନ୍ତି, ଆଉ ଧନପହା ଯେ ଅନ୍ୟର ଧନ ଅପହରଣ କରନ୍ତି, କ୍ଷେତ୍ର ଦ୍ୱାରା ପାହା ପରର ସ୍ତ୍ରୀ ଅପହରଣ କରନ୍ତି, କ୍ଷେତ୍ର ଅପହରଣ କରନ୍ତି, ହେଲା ନା? ହାରିତେ ଜଣେ ହରଣ କରନ୍ତି, ଷଡ଼ତେ ଆତତାୟୀନ ଏ ଛଅ ଜଣ ହେଲା ଆତତାୟୀନ। ଏ ଶ୍ଳୋକଟିକୁ ସମସ୍ତେ ରଚନା କରିଛି, ଆଉ ସେଇଟାକୁ ପ୍ରଭୁପାଦ ଅନୁଗତକୁ ଲେଖିଦେଲେ, ତୁମେ କେଉଁଠୁ ଖୋଜିକି ପାଇବ, ପୁରା ସରଳରେ ଲେଖିଦେଲେ ତାତ୍ପର୍ଯ୍ୟରେ। ଆଚ୍ଛା ଇତି ସ୍ମରଣ, ଏହାକୁ ସ୍ମରଣ କର, ଭଗବାନ କହୁଛନ୍ତି ଅର୍ଜୁନ ତୁମେ ଯାହାଙ୍କୁ ମାରିବା ପାଇଁ ମନା କରୁଛ, ଶାସ୍ତ୍ରରେ କୁହାଯାଇଛି ଆତତାୟୀମାନଙ୍କୁ ତତ୍କ୍ଷଣାତ୍ ବଧ କରିବା ଦରକାର, ତାହେଲେ କୌରବ ମାନେ ଛଅଟା ଜିନିଷ କରିଛନ୍ତି ନାହିଁ? ତୁମେ ଦେଖ ପ୍ରଭୁପଦ କ'ଣ ରଚନା କରୁଛନ୍ତି, ପଢ଼ିଲେ ହବ। ଏ ପ୍ରକାର ଆତତାୟୀମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦେବା ଉଚିତ, ଏବଂ ଏ ପ୍ରକାର ଆତତାୟୀମାନଙ୍କୁ ବଧ କଲେ କୌଣସି ପ୍ରକାର ପାପ ହେବ ନାହିଁ। ଯେକୌଣସି ସାଧାରଣ ଲୋକଙ୍କ ପକ୍ଷରେ ମଧ୍ୟ ଏ ପ୍ରକାର ଆତତାୟୀକୁ ବଧ କରିବାର କୌଣସି କ୍ଷତି ନାହିଁ, କିନ୍ତୁ ଅର୍ଜୁନ ତ କୌଣସି ସାଧାରଣ ଲୋକ ନୁହନ୍ତି, ସେ ସାଧୁ ସମ୍ପର୍ଣ୍ଣ ଏକ ଭକ୍ତ ଅଟନ୍ତି, ଏବଂ ସେଥିପାଇଁ ସେମାନଙ୍କର ସହିତ ସାଧୁ ଭାବରେ ବ୍ୟବହାର କରିବାକୁ ଇଚ୍ଛା କଲେ, କିନ୍ତୁ ଏ ପ୍ରକାର ସାଧୁ ବ୍ୟବହାର ଅବଶ୍ୟ ଏକ କ୍ଷତ୍ରିୟ ପକ୍ଷରେ ଶୋଭା ପାଏ ନାହିଁ। ଯଦିଓ ଶାସନ ବିଭାଗରେ ଥିବା ଯେକୌଣସି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ସାଧୁ ସ୍ୱଭାବପୂର୍ଣ୍ଣ ହେବା ଉଚିତ, ତଥାପି ସେ ଭୀରୁ ହେବା ଉଚିତ ନାହିଁ। ଏଇଟା ହେଉଛି ଗୋଟେ ବଡ ମାନେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ସେଥିପାଇଁ ଯେମିତି ଅମ୍ବରୀଶ ମହାରାଜ, ଯୁଧିଷ୍ଠିର ମହାରାଜ, ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜ, ମାନେ ସେ ଶୁଦ୍ଧ ଭକ୍ତ କି ନାହିଁ? ଶୁଦ୍ଧ ଭକ୍ତ ରାଜା ହଉଥିଲେ, ରାଜା ହଉଥିଲେ ଫାଶୀ ଦଉଥିବେ କି ନାହିଁ, ଦଣ୍ଡ ଦଉଥିବେ କି ନାହିଁ? ହେବାକୁ ପଡ଼ିବ, ସେଟା ତାଙ୍କର କଲ୍ୟାଣ ପାଇଁ ଦିଆଯାଉଛି ଆଉ, ସେଟା ଅପରାଧ ନୁହେଁ, ସେଟା ଅପରାଧ ନୁହେଁ। ଯେମିତି ଜଣେ ମନ୍ଦିର ଦାୟିତ୍ୱ ନେଇଛି, ସେ ମନ୍ଦିରର ଦାୟିତ୍ୱରେ ଅଛନ୍ତି, ପ୍ରେସିଡେଣ୍ଟ ଅଛନ୍ତି ବା ଦାୟିତ୍ୱରେ ଅଛନ୍ତି, ସେ ଅନ୍ୟକୁ ମାନେ ତାକୁ ଚାଷ୍ଟାଇଜ୍ କରିପାରିବେ, ତାକୁ ପଢ଼ିପାରିବେ, ସେଟା ସେଟା ଅପରାଧରେ ଯିବନି। କାରଣ ସିଏ ତାଙ୍କ ପାଇଁ କହୁଛନ୍ତି କି ଭଗବାନଙ୍କ ସେବାରେ ବାଧା ହଉଛି କହୁଛନ୍ତି, ସେଟା ଇମ୍ପୋର୍ଟାଣ୍ଟ। ସିଏ ତାଙ୍କର ସ୍ୱାର୍ଥ ତାଙ୍କର ସମ୍ମାନ ହାନି ହେଲା ବୋଲି ତାଙ୍କୁ ଗାଳିଗୁଲଜ କରିବେ, ସେଟା ତାଙ୍କର ଅପରାଧରେ ଲାଗିବ। ଭଗବାନ ପାଇଁ ସେ କହିବେ ଭିରୁ ହେବେନି, ସାଧୁ ସ୍ୱଭାବ ସବୁ ରହିଥିବେ, କିନ୍ତୁ ଶାସନଟା ଅଲଗା, ସେଟା ଅଲଗା ଜିନିଷ, ସେଟା ଭଗବାନ ପାଇଁ କରାହବ। ଯେମିତି ରାଜା, ରାଜା ପର୍ସନାଲି କ'ଣ କ'ଣ ବି ହଉ, କିନ୍ତୁ ଯେତେବେଳେ ଦେଖିବ ଦେଶର କ୍ଷତି ହଉ, ସେ କ'ଣ କରିବ, ସେଠି ଫାଶୀ ଲଗେଇଦବ ନା ଆଉ। ତୁମେ ରାଜାକୁ ଅପମାନ ନ କର, ଦେଶରେ ନଷ୍ଟ କଲ, ତୁମେ ପର୍ସନାଲି ଜଣକୁ ଭଲ ପାଇଲ, ଯେ ମନ୍ଦିର ରହିଛି ପ୍ରେସିଡେଣ୍ଟ ତାକୁ ତୁମେ ଭଲ ପାଉଛ, କିନ୍ତୁ ମନ୍ଦିର ସେବା କରୁନ, ସେଥିରେ କ'ଣ ଅଛି, ସେ ତୁମକୁ ଦଣ୍ଡ ଦବ। ଆମର ପର୍ସନାଲ ଡିଲିଂ ସେଠି କିଛି ନାହିଁ, ସବୁବେଳେ ମନେ ରଖିବ, ସେଇଟାକୁ ଆମେ ଚାହୁଁଛୁ ସବୁବେଳେ, ବ୍ୟକ୍ତିତ୍ୱ ଏଠି ବ୍ୟକ୍ତିଗତ ସମ୍ପର୍କ କିଛି ଆମର ନା, ଏଇଟା ମନେ ରଖ, ବ୍ୟକ୍ତିଗତ କିଛି ରିଲେସନସିପ୍ ଆମର ନା, ତୁମର ମୋର ଭଲ ସମ୍ପର୍କ, ଇଏ ବନ୍ଧୁବାନ୍ଧବ ଧନ୍ଦା ଏଠି କିଛି ନା, ଏଠି ସମ୍ବନ୍ଧ କାହାକୁ ନେଇକି, ଭଗବାନ। ତୁମେ ଭଗବାନଙ୍କ ସେବା ଠିକ୍ସେ କରୁଛ, ଭଜନ ଠିକ୍ କରୁଛ ମାନେ ବାସ୍ ଭଲ, ତୁମେ ଭଲ ଆମେ ଭଲ, ତୁମେ କାହାର ହୁଅ କେଉଁଠିକାର ହୁଅ, କାହାର ଚରଣ ଆଶ୍ରୟ କରିଥା, କେଉଁ ଜାତିର ଲୋକ ହୁଅ କେଉଁ ଦେଶର ଲୋକ ହୁଅ, କିଛି ମତଲବ ନାହିଁ, ବ୍ୟକ୍ତିଗତ ସମ୍ପର୍କ ଏଠି କିଛି ଚଳିବନି। ସିଏ ମୋର ନିଜର, ସିଏ ଭଲ ଖରାପ, ସିଏ ଭଲ ନାହିଁ, ସେ ଗୃହସ୍ଥ, ସେ ବ୍ରହ୍ମଚାରୀ, ସେ ସ୍ତ୍ରୀ ପତ୍ର, ଏସବୁ କିଛି ନାହିଁ, ସେଥିରେ କିଛି ନାହିଁ। ଯିଏ ଭଗବାନଙ୍କର ସେବା, ଯିଏ ଭଗବାନଙ୍କୁ ସୁଖ ଦଉଛି, ଆମେ ତାଙ୍କୁ ଆମେ ତାଙ୍କର ଏବେ କହୁଥିଲା ଆଗରୁ, ସେଟା ଆମର ସେବ୍ୟ ସେବକ ସମ୍ପର୍କ, କେବଳ ଭଗବାନ ଯଦି ସେବ୍ୟ ତାଙ୍କର ଯିଏ ସେବା କରୁଛି, ଆମର ସେ ସମ୍ପର୍କ ଆଉ, ସେବକର ସହିତ ଆମର ସମ୍ପର୍କ ଏଇଥିପାଇଁ ନା ଆଉ, ଏଇଟା ଗୋଟେ କ'ଣ ଫ୍ରେଣ୍ଡସିପ୍ ନା କ'ଣ, ଗୋଟେ ମଜା, ତାର ମୋର ଭଲ ପଡ଼ୁଛି, ଆମେ ସବୁବେଳେ ଗପ ସପ ହେବା, ତାକୁ ହଇରାଣ କରିବା, ଆକୁ ହଇରାଣ କରିବା, ଏଇଟା ସବୁ କ'ଣ, ଏଇଟା ସବୁ କିଛି ନାହିଁ, ଏଇଟା ଏଇଟା ସବୁ ଭଲ ଫଲ କିଛି ଏଠି ନାହିଁ, ଏଠି କୌଣସି ବ୍ୟକ୍ତିଗତ ସମ୍ପର୍କ କିଛି ନାହିଁ। ବ୍ୟକ୍ତିଗତ ସମ୍ପର୍କ ମାନେ ଗସିପିଂ ଆସିବ, ଅପରାଧ ଆସିବ, ଏଠି ବ୍ୟକ୍ତିଗତ ସମ୍ପର୍କ କିଛି ନାହିଁ। ଆମର ଗୁରୁ ଭାଇ ଯେମିତି, ସିଏ ମୋର ଗୁରୁ ଭାଇ, ହଁ ଠିକ୍, ଗୁରୁ ଭାଇ ସମସ୍ତେ ଗୁରୁ ଭାଇ, ଗଡ୍ ବ୍ରଦର ଇଂଲିଶରେ କୁହାଯାଇଛି, ଆଉ ପ୍ରକୃତର ଗୁରୁ ଭାଇ ବି ଅଛନ୍ତି, ଗୁରୁଙ୍କର ସେ ସେବା କରିଛନ୍ତି, ତାଙ୍କୁ ସେଇ ହିସାବରେ ମାନନ କରାଯାଏ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଅନ୍ୟକୁ ଘୃଣା କରିବା, ମୋର ଗୁରୁ ଭାଇ ଗୋଟେ ସେ ଭୁଲ କଲେ ବି ତାଙ୍କୁ ଆମେ ନାଇଁ ନାଇଁ, ସେଟା ଠିକ୍ ନୁହେଁ। ସେଟା ଭଗବାନ କେବେ ପ୍ରଭୁ, କାରଣ ସିଏ ଗୋଟେ ସବୁବେଳେ ମନେ ରଖ, ଏଇ ଗୁରୁ ଭାଇ ଆମର ଯେଉଁ ଆଧ୍ୟାତ୍ମିକ ଜୀବନ ଅଛି, ଏଇଟା ତ ବହୁତ ଉଚ୍ଚ ଜିନିଷ, କିନ୍ତୁ ନିଚ ଲୋୟର ପ୍ଲାଟଫର୍ମକୁ ଆସିକି ତୁମେ ଦେଖ, ସିଏ ଗୋଟେ ମନୁଷ୍ୟ କି ନାହିଁ, ସିଏ ଗୋଟେ ବ୍ୟକ୍ତି କି ନାହିଁ, ଆଗେ ମନୁଷ୍ୟ କି ନାହିଁ, ତାକୁ ଆମେ ଘୃଣା କରିବା, ହଇରାଣ କରିବା, ଭଗବାନ ତ ଖୁସି ହେବେ ନାହିଁ, ଏଇଟା ସାଧୁତା ନାହିଁ। ଆମର କାହା ପ୍ରତି ଆସକ୍ତି ରହିଛି, ବ୍ୟକ୍ତିଗତ ଆସକ୍ତି, ସେଇଟା ଗୋଟେ ଅଲଗା ଜିନିଷ, କିନ୍ତୁ କାହା ପ୍ରତି ଘୃଣାଭାବ ରହିଛି, ସେଇଟା କେବେ ବି ଭଗବାନ ବରଦାସ୍ତ କରିବେ। ଜଣକୁ ଭଲ ପାଇବା, ଜଣକୁ ଘୃଣା କରିବା, ଏଇଟା କେମିତି ସମ୍ଭବ ହବ, କେବେ ବି ସମ୍ଭବ ନୁହେଁ, କେବେ ବି ସମ୍ଭବ ନୁହେଁ, ଏଇଟା କେବେ ଭଗବାନଙ୍କ ଦରବାରରେ ଗୃହୀତ ନୁହେଁ, ଏଇଟା ସେବେ ସେବକ ସମ୍ପର୍କ, ସମ୍ବନ୍ଧରେ କେବଳ ଏହାର ଉପରେ, ପର୍ସନାଲ କିଛି ଏଇଟା ଆମର ରିଲେସନସିପ୍ ନାହିଁ। ବ୍ୟକ୍ତିଗତ ସମ୍ପର୍କ, ସିଏ କିଛି ଆମର ପଇସା ଦେଉଛି, ସିଏ ଏମିତି କରୁଛି, ସେମିତି କରୁଛି, ଏମିତି କିଛି ନାହିଁ, ସବୁ ଭଗବାନଙ୍କୁ ନେଇକି, ସେବାକୁ ଭଗବାନଙ୍କୁ, ସେବା ଆଉ ସେବ୍ୟ, ସେଇଟା ଯଦି ଆମର ନାହିଁ, ତୁମ ନିଜ ଶିଷ୍ୟ ହେଲା କ'ଣ ହେଲା, ଆଉ ଗୋଡ଼ି ବାହାର କରିଦେବ, ଗୋଟେ ମୋଟର ପୁଳା ତୋର ଡୋଇ ଆବଶ୍ୟକ ନାହିଁ, କିଛି ଆବଶ୍ୟକ ନାହିଁ, ଶିଶୁ ଫିଶୁଥିରେ କିଛି ନାହିଁ, ଶିଷ୍ୟ ନାହିଁ, କିଛି ନାହିଁ, କୌଣସି ସମ୍ପର୍କ, ପୁଣି ଦେହ ସମ୍ପର୍କ ଆସିଯିବ ନା, ଗୁରୁ ତମେ ଷ୍ଟ୍ରେଟଲି କହୁଛନ୍ତି କଥା, ଆଉ ଯଦି ଗୁରୁ ତମେ ଜଣେ ପ୍ରଶ୍ନ କରୁଛନ୍ତି, ବିଦେଶ ଲୋକ ତ ଭାରି ଷ୍ଟ୍ରେଟ ଫରୱାର୍ଡ ଲୋକମାନେ, ସେ ପଚାରୁଛନ୍ତି, ଆଜ୍ଞା ଜଣେ ଗୁରୁ ଯଦି ତା ଶିଷ୍ୟକୁ ଆସକ୍ତି ବଶତଃ ଛାଡ଼ୁନାହାନ୍ତି ଉନ୍ନତ ଶିକ୍ଷା ପାଇଁ ଅଲଗା ବୈଷ୍ଣବ ପାଖରେ, ତାଙ୍କୁ କ'ଣ କରାଯିବ, ତାଙ୍କୁ କ'ଣ ତ୍ୟାଗ କରିଦେବୁ, ତାଙ୍କୁ ସେ କାହିଁକି ଛାଡ଼ୁନାହାନ୍ତି, ସେଠି ସିଏ ଗୋଦେବ କାହିଁକି ଛାଡ଼ିବେ, ଯଦି ଜଣେ ଅନ୍ୟ ବୈଷ୍ଣବଙ୍କ କତିରୁ ଶିକ୍ଷା କରି ତାର କଲ୍ୟାଣ ହେବ ବୋଲି ସେ ଭାବୁଛି, ଛାଡ଼ିଦିଅ, ଅସୁବିଧା କ'ଣ, ଆଜି ଯଦି ସେ ଆସକ୍ତି ବଶତଃ ସେ ବିଦେଶୀକୁ କହୁଛନ୍ତି, ନାଇଁ ନାଇଁ, ସେ ବହୁତ ଆଟାଚ୍ ତାଙ୍କ ଶିଷ୍ୟଙ୍କ ପ୍ରତି, ଗୁରୁଦେବ ସେଠୁ ବିରକ୍ତ ହେଇଯାଉଛନ୍ତି, ମୁଁ କହୁଥିଲି ଦିନ ତଳେ, କାହିଁକି ତୁମେ ଶିଷ୍ୟଙ୍କ ପ୍ରତି ଆଟାଚ୍ ହବ, ଶିଷ୍ୟ ପ୍ରତି କାହିଁକି ଆଟାଚ୍ ହବ, ମନ୍ଦିର ପ୍ରତି, ମୋ ମନ୍ଦିର, ଆମର ଆଟାଚମେଣ୍ଟ କେବଳ କୃଷ୍ଣଙ୍କ ପ୍ରତି, କାହା କାହା ପ୍ରତି ଆମର ଆସକ୍ତି ନାହିଁ, ଦେଖିଲେ ଭଗବାନଙ୍କ ସେବାର ବାଧା ମାନେ ସଂସାର ସମ୍ପର୍କ କାଟିବାକୁ ପଡ଼ିବ, ନହେଲେ ଆମକୁ ଅସୁବିଧାରେ ପଡ଼ିବାକୁ ପଡ଼ିବ। ସେ କେତେ ବି ନିଜର ହେଇଥାଉ, କିଛି କିଛି ସମ୍ପର୍କ ଆମର ନାହିଁ। ଆମେ ଏଠି ଗୋଟେ ସଂସାର ବସିବାକୁ ଆସିନେ, ଗୋଟେ ସଂସାର ଛାଡ଼ିକି ଏଠି ଗୋଟେ ସଂସାର କରିବାକୁ ଆସିନେ ନାଇଁ, ବା କିଛି ତୋଷାମତକାରୀମାନଙ୍କର ନେତା ହେବାକୁ ଏଠି ଆସିନେ। କିଛି ଲୋକ ଆମ ଘରେ ବଡ଼ ବଡ଼ କହିବ, ହଁ ଇଏ ଭଳିଆ ଲୋକ, ବଡ଼ ଲୋକ, ଦେଖା ପିଅ ରୁହ, ମୌଜ ମଜଲିସ କର, ଏସବୁ ଜିନିଷ ନାହିଁ ଏଠି ଆମର। ଆମେ ଆସିଛେ କେବଳ ଭଗବାନଙ୍କ ସେବା କରି ଆତ୍ମକଲ୍ୟାଣ କରିବା ପାଇଁ, ଭଲରେ ବଞ୍ଚିବା ପାଇଁ କ'ଣ ଆମେ ଆସିଛେ ନା? ଜଗତର କିଛି ସମ୍ମାନ ପାଇବା ପାଇଁ ଆସିଛେ? ଏଠି ସେବ୍ୟ ସେବକର ସମ୍ପର୍କ, ବ୍ୟକ୍ତିଗତ ସମ୍ପର୍କ କିଛି ନାହିଁ। ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ତ ଏଇ ଗୀତାଟା ଆସିଲା। ଅର୍ଜୁନ କାହା କାହାକୁ ରେଫର କରୁଛନ୍ତି? ସବୁ ସବୁ ସରର ସମ୍ବନ୍ଧଟା ନା ଭଗବାନ କାଟି ଉଡ଼ଉଛନ୍ତି। ଆରେ ତୋର ସମ୍ପର୍କଟା ମୋ ସହିତ, ତୋର ସମ୍ପର୍କ ପିତାମହ ସହିତ ନୁହେଁ, କାହା ସହିତ ନୁହେଁ, ମୋ ସହିତ ସମ୍ପର୍କ। ଏଇଟା ଆମର ତତ୍ତ୍ୱଟା ଆଉ ଏଇ ଶାସନ କଥା ମୁଁ କହୁଥିଲି। ଉଦାହରଣ ସ୍ୱରୂପ ରାମଚନ୍ଦ୍ର ମହାପ୍ରଭୁ ଏପରି ସାଧୁ ସ୍ୱଭାବ ସମ୍ପନ୍ନ ଥିଲେ ଯେ ତାଙ୍କ ରାଜ୍ୟରେ ବାସ କରୁଥିବାକୁ ସମସ୍ତେ ଇଚ୍ଛା କରିଦେଲେ, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ କେବେ ହେଲେ ଭୀରୁତା ପ୍ରକାଶ କରିନାହାନ୍ତି। ରାବଣ ଜଣେ ଆତତାୟୀ ଥିଲା, ସେ ରାମଚନ୍ଦ୍ରଙ୍କ ଧର୍ମପତ୍ନୀ ସୀତାଦେବଙ୍କୁ ଚୋରି କରି ନେଇଥିଲା, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେଲେ, ଯାହାକି ପୃଥିବୀ ଇତିହାସରେ ଅତୁଳନୀୟ ଅଟେ। ଏଠାରେ ଅର୍ଜୁନଙ୍କ ସମ୍ବନ୍ଧରେ ବିଚାର କଲେ ଜଣାଯିବ ଯେ ଅର୍ଜୁନ ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ ଭାଇ ବନ୍ଧୁ ପୁତ୍ର ନାତି ଆଦି ଆତତାୟୀ ଅଟନ୍ତି। ସବୁ ଛଅଟା ଜିନିଷ ତାଙ୍କ ପାଇଁ ପାଖରେ ହେଇଛି। କାହା ପାଖରେ? ପାଣ୍ଡ ଯେଉଁମାନେ କୌରବ ମାନେ ସବୁ ପାଣ୍ଡବମାନଙ୍କ ପ୍ରତି ପ୍ରୟୋଗ କରିଛନ୍ତି, ବିଷ ଦେଇଛନ୍ତି କି ନାହିଁ, ଅଗ୍ନି ଲଗେଇଛନ୍ତି କି ନାହିଁ, ଧନ ନେଇଯାଇଛନ୍ତି କି ନାହିଁ, ଅସ୍ତ୍ର ଦ୍ୱାରା ମାରିବାକୁ ଚେଷ୍ଟା କରୁଛନ୍ତି କି ନାହିଁ, କ'ଣ କରୁନାହାନ୍ତି, ସ୍ତ୍ରୀ ହରଣ କରୁଛନ୍ତି, ବସ୍ତ୍ର ହରଣ କରୁଛନ୍ତି କି ନାହିଁ, ସବୁ କରୁଛନ୍ତି ଛଅଟା ଯାକ। ଶାସ୍ତ୍ର କହିଦେଉଥିଲେ ତାଙ୍କୁ ଆଚାର୍ଯ୍ୟମାନଙ୍କୁ, ଆଉ ସେ ଲେଖିଥିଲେ ସେ ଏଇ ଶ୍ଳୋକକୁ ଆଣିକି, ଆଉ ଏମାନେ ଆତତାୟୀ, ଏମାନେ ମାରିଦେବା ଦରକାର, କରମାନତା କରିଛନ୍ତି, ଏଇଠି ସେଥିପାଇଁ ଲେଖିଲେ ସମସ୍ତେ ଆତତାୟୀ। କେବଳ ଏହିମାନଙ୍କ ଯୋଗୁଁ ଅର୍ଜୁନ ଭାବୁଥିଲେ ଯେ ନା, ଏଠାରେ ଅର୍ଜୁନ ସମ୍ବନ୍ଧ ବିଚାର କଲେ, ଅର୍ଜୁନଙ୍କର ସମ୍ବନ୍ଧରେ ବିଚାର କଲେ ଜଣାଯିବ ଯେ ଅର୍ଜୁନଙ୍କର ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ ଭାଇ ବନ୍ଧୁ ପୁତ୍ର ନାତି ଆଦି ଆତତାୟୀ ଅଟନ୍ତି। କେବଳ ଏହିମାନଙ୍କ ଯୋଗୁଁ ଅର୍ଜୁନ ଭାବୁଥିଲେ ଯେ ସାଧାରଣ ଆତତାୟୀଙ୍କ ବିରୁଦ୍ଧରେ ଯେପରି ଅସ୍ତ୍ର ଧାରଣ କରି ଦୃଢ଼ ପ୍ରତିକାର କରନ୍ତି, ଏଠାରେ ସେପରି କରାଯାଇପାରିବ ନାହିଁ। କାରଣ ସେ ସମ୍ବନ୍ଧୀ, ସେ ସମ୍ବନ୍ଧୀ, ସେ କ'ଣ ଛୁଆଟବେଳେ ଆମେ ପଢ଼ୁଥିଲୁ ମୋ ସାହିତ୍ୟରେ, କ'ଣ ଗୋଟେ ବିଚାର ପଡ଼ିଥିଲା, ବିହଙ୍ଗ ବିପ୍ଳବ ନୁହେଁ, ଆଉ ଗୋଟେ କ'ଣ ଥିଲା ତା ନାଁଟା, ସେ ପଣସଟା ଆଣିକି ରଖିଥିଲା ଭାଲୁ, ହଁ ଭାଲୁ ଆଣିକି ରଖିଛି, କ'ଣ ମାଙ୍କଡ଼ ରଖିଥିଲା, ଭାଲୁ ବିଚାର କରୁଛି ଆଉ, ହଳଦୀ ବସନ୍ତ ବସାଟା ଭାଙ୍ଗି ଦେଇଛି କିଏ, ମାଙ୍କଡ଼। ଏସବୁ ରାଇଟର ମାନେ ବଡ଼ ବଡ଼ ମାନେ ଭଲ ଭଲ ସବୁ ନୀତି ଶିକ୍ଷା ଲେଖୁଥିଲେ ନା, ଆଉ ମାଙ୍କଡ଼ର କାମ ଦେଖୁ ନା, କିଛି ତୋର ତ ତା ବସା ଭାଙ୍ଗିଲେ ତୋର କ'ଣ ମିଳିବ, ମାଙ୍କଡ଼ ବୁଦ୍ଧିବାସିଆ, ସବୁବେଳେ ତାର ବଦମାସ ଚାଲିଥିବ, ଏ ତୁ ତୋର ଗଛକୁ ଯାଉଛୁ ତାର ଖାଉଛୁ, ସେ ତାର ଗଛର ତା ବସାକୁ କାଇଁ ଭାଙ୍ଗିଲୁ, ତେଣୁ ସେ ଆସିକି କାହା କତରେ କହିଲା, ଭାଲୁ ଥିଲା ରାଜା ସେଠିକାର, ସେ ବଣର ରାଜା, ଭାଲୁ କତରେ କହିଲା, ମୁଁ ଭୁଲିଯାଇଛି ପୁରା ଷ୍ଟୋରିଟା, ଆମେ ପଢ଼ୁଥିଲୁ ମୋର ବିହଙ୍ଗ ବିପ୍ଳବ, ସେ ହଁ ସେଠୁ ତାକୁ ଭାଲୁ କହିବେ, ଭାଲୁ ସେଠୁ ବସେଇବ କ'ଣ, କହିବେ ମିଟିଂ ହଉ ତୁ ଆ, ସେ କାହିଁକି ଭାଙ୍ଗିଲା କ'ଣ ହେଲା ତାକୁ ପଚରା ହବ, କାହାକୁ ମାଙ୍କଡ଼କୁ ପଚରା ହବ, ହଳଦୀ ବସନ୍ତକୁ ଟକା ହେଲା, ସବୁ ଆସୁଛନ୍ତି ଇଏ, କିନ୍ତୁ ମାଙ୍କଡ଼ ସା ମହାନ ଚାଲା, ମାଙ୍କଡ଼ କ'ଣ କରିଛି, ଭାଲୁ ପଣସ ଖାଇବା ପାଇଁ ପାଗଳା, ଏଇ ଯେଉଁ ପଣସ ପାଚିଲା ବର୍ତ୍ତମାନ, ଆମ୍ବ ପାଚିଲା ପଣସ ପାଞ୍ଚିଲା ବର୍ତ୍ତମାନ, ଆମ୍ବ ପଣସ ପାଚିଲା ମାନେ ଜଙ୍ଗଲ ଲୋକଙ୍କର କାଳ ବେଳ ଆସିଲା, ସେ ଆଉ ହାରିବିନି ଘରୁ, ପଣସ ଟାଇମ୍ରେ ପଳେଇ ଆସିବେ, ସେ ଘରକୁ ପଳେଇ ଆସିବ, ଆଉ ପଣସ ଗଛ ଥିଲା ତ ବାଡ଼ି ପଛରେ ଆସିକି, ସେ କୋରାପୁଟରେ ଆମେ ଯେଉଁ ରୁମ୍, ସେ ତା ପଛରେ ଆସିକି ସେ ବୁଲିକି ଯିବ, ସେ ବୁଲିକି ଖାଇକି ଝାଡ଼ା ଯିବ, କାହିଁକି ସେ ଯିବ, ଜାମୁକୁଳି ପାଚିଲେ, ଭାଲୁର ଭାରି ପ୍ରିୟ ହେଲା ପଣସ, ମାଙ୍କଡ଼ ତାର ଚାଲା କହିଲା ନିଆରେ ତ ହାରିବି ଆଉ, ତେଣୁ ସେ ତାର ଆଣି ପଣସଟା ଗୋଟେ ପଛରେ ରଖିଦେଇଛି, ତେଣୁ ବିଚାରକୁ ପଡ଼ିବ, ଇଏ ଖାଇ ଠାରୁଛି କିଏ ମାଙ୍କଡ଼, ଆଜ୍ଞା ଯାହା ବିଚାର କରିବେ କରିବେ, ପଛକୁ ଦେଖି ଟିକେ ବିଚାର କରୁଥିବେ, ହଁ ଆଗକୁ ନା ପଛକୁ, ହଁ ଆଗ ପଛକୁ ଦେଖିକି ବିଚାର କରିବେ, ଆଗକୁ ଦେଖୁଥିବ ଆଗ ପଛ ଟିକେ ଦେଖିକି ବିଚାର କର, ପଛ ଦେଖିଦେଲେ ତ ଗଲା, ଆଗକୁ ଦେଖିଲେ ସିନା ବିଚାର ହବ, ପଛକୁ ଦେଖିଲେ ବିଚାର ହବ, ଆଉ ଲେଉ ଆଉ ତୁମେ ପଛକୁ ଦେଖୁଛ ଆଉ ବିଚାର କେଉଁଠି ହବ, କ'ଣ ବୁଝିପାରୁଛ କି ନାହିଁ, ବିଚାରଟା କ'ଣ, ଏ ଜୀବନଟା ବି ସେଇଆ ବାବା, ଆଗକୁ ଦେଖ, ପଛକୁ ଦେଖିଲେ ବିଚାର କରିପାରିବନି, ପଛକୁ ଦେଖିଲେ ପଛକୁ ଫେରି ଆସିବ ଆଉ, ପଛେଇବ ଖାଲି, ଆଉ ପଛକୁ ଦେଖିଲେ କ'ଣ, ପଛରେ କିଏ ଅଛନ୍ତି, ବାପା ଦେହ ସ୍ତ୍ରୀ ଟଙ୍କା ଦେହ ସୁଖ ଥିଲା, ଘରେ ଭଲ ଥିଲା, ସମ୍ମାନ ଭଲ ଥିଲା, ଏଠି ଆସିକି ହଇରାଣ ହେଉଛି। ଆଗକୁ ଦେଖ, ପଛକୁ ଦେଖିବ ମାନେ ଗଲା, ବିଚାର ବଦଳିଯିବ। ଆଉ ବିଚାର ବଦଳିଗଲା, ଗୋଟେ ପଢ଼ୁଥିଲୁ କ'ଣ ସେଇଟା କି ନା, ଆଉ ଗୋଟେ କ'ଣ ଥିଲା। କେତେ ସବୁ ବଢ଼ିଆ ବଢ଼ିଆ ଲେଖା ସବୁ, ବୁଢ଼ା ଶଙ୍ଖାରୀ, ଡାକ ମନୁଷୀ, ଏଗୁଡ଼ା ସବୁ ବହୁତ ମୁଁ ପଢ଼ିଲା ବେଳେ ଭାବ ବିଭୋଳ ହେଇଯାଏ। ମୋର ପ୍ରଥମରୁ ଛୁଆଟି ବେଳୁ ଏ ଯେଉଁ ବିରହ ଜିନିଷ ମୋତେ ଭଲ ଲାଗେ, ସେ ଫିଲ୍ମ ଗୀତ ହଉ କି କେଉଁ ଜିନିଷ ହଉ, ମୁଁ ସବୁ ବିରହ ଜିନିଷ ଶୁଣେ। ମୁଁ କେବେ ମିଳନ ଜିନିଷ ଭଲ ପାଏନି। ଏ ବୁଢ଼ା ଶଙ୍ଖାରୀ ଏ ଶଙ୍ଖା ଶଙ୍ଖା ଧରିକି ଆସିଥିବ, ଆଉ ଆମର ଡାକ ମୁନିଷୀ, ଏଇଟା ସବୁ ଆମେ ପଢ଼ୁଥିଲୁ, ବହୁତ ସୁନ୍ଦର ମୋତେ ଲାଗେ ପଢ଼ିବା ପାଇଁ। ମୁଁ ଏମ୍ଆଇଏଲ୍ରେ 80-90% ମାର୍କ ରଖିଦିଏ, ଏମ୍ଆଇଏଲ୍ରେ 80-90 ମାର୍କ ମୁଁ ରଖିଦେବି। ପୁରା ପୁରା ସବୁ ମୁଖସ୍ଥ କରିଦେଇଥିବି, ପୁରା ପଢ଼ିକି ତାକୁ ସବୁ ସବୁ ଲେଖିଦେବି। କାଳେ କେବଳ 10-15 ମାର୍କ କମି ଯାଏ, ମୋ ଅକ୍ଷର ଭଲ ନୁହେଁ ବୋଲି ମାନେ ପୁରା ସବୁ ମନେ ରଖିଦେବି। ମୋତେ ଭଲ ଲାଗେ ସେସବୁ ପ୍ରସଙ୍ଗ। ଏଇଟା ଏଇଟା ଏ ଯେଉଁ କ'ଣ ଏଇଟା ବିହଙ୍ଗ ବିପ୍ଳବ, ସେ କହୁଛି ଆଗ ପଛକୁ ଦେଖିକି ଆଜ୍ଞା ବିଚାର କରନ୍ତୁ। ଇଏ କହିଲା ଆଗ ପଛକୁ ଗୋଟେ କ'ଣ, ପୁଣି ପଛକୁ ଅନେଇ ଦେଲା ବେଳକୁ ଦେଖିଲା ପଣସ ଅଛି, ଆଉ ମୁଣ୍ଡ ବିଗିଡ଼ିଗଲା ଆଉ କ'ଣ କ'ଣ ବୁଝିଲେ ତୁ ଭାବିଲୁ। ଇଏ ଆଗ ବିଚାର କରିବାକୁ ବର୍ତ୍ତମାନ ଆସିଛି, ଆତ୍ମବିଚାର ଆଉ ବର୍ତ୍ତମାନ ଆଗକୁ ଦେଖିବ ନା, ପଛକୁ ପୁଣି ଅନଉଛ କ'ଣ, ପଛକୁ ଅନେଇଲ ଅଟକି ଯିବ, ପଛକୁ ଅନେଇଲ ଅଟକିଲ, ପଛକୁ ଅନେଇଲ ଚାଲିପାରିବ ଦେଖିବ, ତୁ ଚାଲିଲା ବେଳେ ପଛକୁ ଅନେଇଲେ ଯେତେ ପଛକୁ ଅନେଇଲ ତୁମ ସ୍ପିଡ଼ କମିଲା, ବଢ଼ିବ କେମିତି ନ ନେଇକି ଯିବ ଆଗକୁ, ପଛକୁ ଅନେଇନି, ପଛକୁ ଅନେଇଲା ମାନେ ଅଟକିଲେ ତୁମ ଗତିଟା ରୁଦ୍ଧ ହେଲା ଆଉ। ଇଏ ସେଭଳିଆ ମାଙ୍କଡ଼ ତାର ଛାଲାକ ପୁରା ଥୋଇ ଦେଇଛି ଆଉ କ'ଣ ଥୋଇ ଦେଲା, ଇଏ ଭାଲୁ ତ ତାର ତାର ବିଚାର କ'ଣ କରେ, ତା ପଣସ ଦେଖି ଲାଳ ବୋଇଲାଣି ଆଉ, ଆଗ ପଛ କଥା ଶୁଣି ଖାଲି ଆଗ ପଛ ହେଉଛି ସିଏ ଆଉ ଗଲା ଆଉ ସେ ସେଇଭଳିଆ। ପାଣ୍ଡବମାନେ ସବୁ ତ କରିଛନ୍ତି ଆଉ, ନିଜର ନିଜର ପରର କ'ଣ, ଇଏ ସବୁ କ'ଣ ଏ ସମ୍ବନ୍ଧ କଥା ଏଠି କହୁଛନ୍ତି ନା। ଆତତାୟୀ ମାନଙ୍କ ବିରୁଦ୍ଧରେ ସେପରି ଅସ୍ତ୍ର ଧାରଣ କରିବା ଉଚିତ, ଏଠାରେ ସେପରି କରିପାରିବେ ନାହିଁ। ଏ ବିଚାର ବିଚାର ଜଳିଲେ ଆତତାୟୀ ମାନଙ୍କୁ ମାରିବା ଦରକାର, ଏମାନଙ୍କୁ ଏମାନେ ହେବ ସମ୍ବନ୍ଧୀୟ ଆଉ। ଏତଦ ବ୍ୟତୀତ ସାଧୁମାନେ ସାଧାରଣତଃ କ୍ଷମାଶୀଳ ଅଟନ୍ତି, କୌଣସି ରାଜନୈତିକ ଘଟଣା ବା ଅବସ୍ଥା ତୁଳନାରେ ଏହି ପ୍ରକାର ସାଧୁ ବିଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ହଁ, ପ୍ରଭୁପଦ ଲେଖୁଛନ୍ତି ନା, କୌଣସି ରାଜନୈତିକ ଘଟଣା ବା ସାଧାରଣ ଅବସ୍ଥା ତୁଳନାରେ ଏହି ପ୍ରକାର ସାଧୁ ବିଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସାଧୁ ଯେକୌଣସି କ୍ରିଟିକାଲ ସ୍ଥିତିରେ ଆସୁ, ତା ସାଧୁ ସୁହଡ଼କୁ ସେ ରଖିବ। ଆଉ ବୁଝିପାରିଲେ କି ନାହିଁ, ସାଧୁବାସୀ ତାକୁ ଗୋଟେ ମିଛରେ ବ୍ଲେମ୍ କରାହଉଛି, ସେ ଅସୁବିଧାରେ ପକେଇ ଦିଆହେଲା, କିନ୍ତୁ ତା ସାଧୁ ସ୍ୱଭାବଟାକୁ ସେ ରଖିବ। ସେ ଆଜି ଗୋଟେ ମିଛ କଥା କହିଦେଇଛି ବା ଗୋଟେ ଭୁଲ କାମ କରେ, ତାକୁ ପଚାରିଲେ ସେ କ'ଣ କହିବ, ସାଧୁ ବିଚାରରେ କହିବ। ପୋଲିସ ଦେଖୁନା ଚୋରକୁ ଛାଡ଼ିଦିଏ, କେତେବେଳେ ଛାଡ଼ିଦିଏ, ସତ କହିଦେଲେ, ସତ କହିଦେଲେ। ଆମ ଆମ ଇଣ୍ଡିଆନ ଲରେ ଏଇଟା ଅଛି ଆଉ, ଇଣ୍ଡିଆନ ଲ କୋର୍ଟରେ ଅଛି ନା। ଏଇ ଯେଉଁ ଟ୍ରକ୍ ଡ୍ରାଇଭର ଗୁଡ଼ା, ମୁଁ କ'ଣ ଜାଣିଥିଲି, ମୁଁ ସବୁ ଟ୍ରକ୍ ଡ୍ରାଇଭର କତୁ ଶିଖେ, ଇଏ କରେ, ଏ ଡ୍ରାଇଭର ମାନଙ୍କୁ ସବୁ ପଚାରେ, ସେ ସବୁ ତାଙ୍କୁ ତ ଶୁଣିଲି। କହିଲେ ବାବା ଯଦି କେଉଁଠି ଆକ୍ସିଡେଣ୍ଟ ହୋଇଛି ନା, ଆମେ ସିଧା ଦେଖିଲୁ ଆକ୍ସିଡେଣ୍ଟ କରିଦେଲୁ, ଆଉ କ'ଣ କରିବୁ, ସିଧା ପଳେଇ ପୋଲିସ ଷ୍ଟେସନ ସରେଣ୍ଡର କରିନୁ। ଆଜ୍ଞା, ଆକ୍ସିଡେଣ୍ଟ ହେଇଗଲା ହେଲେ ଆମର ଆମର ଦଫା ଆଉ ବେଶୀ ଲାଗିବନି, ଆଗରେ ଆମ ଲାଇସେନ୍ସ ଅଛି ନା, ଆମର ଲାଇସେନ୍ସ ଅଛି। ଆଜ୍ଞା, ଆକ୍ସିଡେଣ୍ଟ ହେଇଗଲା ଆମେ କ'ଣ କରିବି, ତାଙ୍କର ଯେଉଁ ଦଫାଟା ଲାଗିବ ଲାଇସେନ୍ସ କଟିବନି। ଆଜି ସିଏ ତାର ଆକ୍ସିଡେଣ୍ଟ କରିଦେଇ ତା ଦୌଡ଼ିକି କୁଆଡ଼େ ପଳେଇଲା, ଧରା ପଡ଼ିଲା, ତାପରେ ତାପରେ କ'ଣ ହବ, ଲାଇସେନ୍ସ କଟିବ, କଟିଯିବ। ସାଧୁ ବି ସ୍ୱଭାବଟା ସବୁବେଳେ ସାଧୁ ରହିବ ଦରକାର। ଭୁଲ କରିଥିଲ, ହଁ ଆଜ୍ଞା ଭୁଲଟା ହେଇଯାଇଛି, ଆଉ କ'ଣ କରା, ଯାହା ଦଣ୍ଡ ମିଳିବ, ଠିକ୍ଟା ଠିକ୍, ସାଧୁ ବିଚାରଟା ସବୁବେଳେ ରହିବ। ଗୋଳିଆ ଘାଣ୍ଟିଆ ଧନ୍ଦା କଲେ ହବନି, ପ୍ରବାସୀ କଥା କହୁଛନ୍ତି, ସାଧୁ ବିଚାର ସବୁବେଳେ ରହିବ। କୌଣସି ରାଜନୈତିକ ଘଟଣା ବା ଅବସ୍ଥା ତୁଳନାରେ ଏ ପ୍ରକାର ସାଧୁ ବିଚାର ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଇଟା ରାଜନୈତିକ ଘଟଣା ହଉ, ଯାହା ହଉ, ସେ କ'ଣ କରିଥିଲେ କ'ଣ ନାହିଁ, କେଉଁଠି ଛଅ ପ୍ରକାର ଯେଉଁ ଆତ୍ମୀୟ କଥା କହିଲେ, କିନ୍ତୁ ସାଧୁ ବିଚାର ସେ କରୁଛନ୍ତି। ତେଣୁ ଅର୍ଜୁନ ବିଚାର କଲେ ଯେ ରାଜନୈତିକ କାରଣରୁ ନିଜର ଆତ୍ମସୂଚନ ଭାଇମାନଙ୍କୁ ବଦ୍ଧ କରିବା ଅପେକ୍ଷା ଧର୍ମ ଓ ସାଧୁ ବ୍ୟବହାର ଦୃଷ୍ଟିରୁ ସେମାନଙ୍କୁ କ୍ଷମା ଦେବା ଉଚିତ। ସେ ରାଜନୈତିକ ବିଚାରଟାକୁ ଆଉ ଗଲେନି, ସେ ଧର୍ମ ଆଉ କ୍ଷମା ଦୃଷ୍ଟିକୁ ଦେଖିବେ, ତାଙ୍କ ସାଧୁ ସ୍ୱଭାବଟା ସେ କ'ଣ କରିବେ। କିନ୍ତୁ ଡିସିସନ୍ଟା ଭୁଲ ହେଇଯାଉଛି ନା, ଏଇଟା ନୈତିକ ଦୃଷ୍ଟିରୁ ଠିକ୍ ରହିଛି, ନୀତି ଦୃଷ୍ଟିରୁ ଠିକ୍ ରହିଛି, ଏଇଠି ଆସିବା ପାଇଁ ସେ ପଏଣ୍ଟଟା ଧରିପାରିବେନି କି ସାଧାରଣ ଲୋକ। ଆଉ ସାଧାରଣ ଲୋକ ସେ ପଣ୍ଡୁ ଧରିକି ବାବାଜୀକୁ ବାଡ଼ାନ୍ତି, ଆଉ ବାବାଜୀମାନେ ଚୁପଚାପ କାହିଁ ସମାଜରେ ରୁହନ୍ତି, ବାବାଜୀମାନେ ସମାଜରେ ଚୁପଚାପ କାହିଁ ରହୁଛନ୍ତି। ସେ ସବୁକିଛି ସବୁଠୁ ବଡ଼ କାର୍ଯ୍ୟ କଲେ ବି ଜଗତରେ କିଛି କହିପାରିବେ, କେହି ତାଙ୍କୁ ମାନିବେନି, କାହିଁ କାହିଁକି କାହିଁ କହିପାରିବେନି ନା। ସେ ଯେଉଁ କାର୍ଯ୍ୟ କରୁଛନ୍ତି ଆତ୍ମାର ମଙ୍ଗଳ ପାଇଁ, ସେଟା ସେଟାକୁ ସମାଜ ଗ୍ରହଣ କରିବେନି, ସମାଜ ସରଳ ଜିନିଷ ଜାଣୁଛି, ସମାଜ ନୀତିଟାକୁ ଦେଖିବ, ନୀତିଶାସ୍ତ୍ର ଅପେକ୍ଷା ଧର୍ମଶାସ୍ତ୍ର ଶ୍ରେଷ୍ଠ। ଏଠି ଆସିବ ଏ କଥା କହିଦେବେ, ବଳଦେବ ଦର୍ଶନ କୋର୍ଟ କରିଥିଲେ କି ରୂପଦେବ ରଚନା କରିଥିବେ ବୋଧେ କି। ଭାଇବନ୍ଧୁଙ୍କୁ ବଦ୍ଧ କରିବା ଅପେକ୍ଷା ଧର୍ମ ସାଧୁ ହେବା ଦୃଷ୍ଟିରୁ ସେମାନଙ୍କୁ କ୍ଷମା ଦେବା ଉଚିତ। ତେଣୁ ସେ ଭାବିଲେ ଯେ କ୍ଷଣିକ ଦୈହିକ ସୁଖ ନିମିତ୍ତ ଏ ପ୍ରକାର ହତ୍ୟାକାଣ୍ଡ ଆଦୌ ସ୍ପୃହଣୀୟ ନୁହେଁ, ପୁନଃ ଏ ଯୁଦ୍ଧର ଫଳ ସ୍ୱରୂପ ଯେଉଁ ରାଜ୍ୟ ମିଳିବ ବା ସୁଖ ମିଳିବ ତାହା ଚିରନ୍ତନ ନୁହେଁ। ପୁନଃ ଏ ଯୁଦ୍ଧର ଫଳ ସ୍ୱରୂପ ଯେଉଁ ରାଜ୍ୟ ମିଳିବ ତାହା ଚିରନ୍ତନ ନୁହେଁ କ୍ଷଣିକ। ତେଣୁ ସେ କାହିଁକି ଏ ପ୍ରକାର ଯୁଦ୍ଧରେ ଆତ୍ମୀୟ ସ୍ୱଜନ ଭାଇମାନଙ୍କୁ ଭାଇ ବନ୍ଧୁମାନଙ୍କୁ ବଦ୍ଧ କରି ନିଜର ଜୀବନ ଓ ସନାତନ ମୁକ୍ତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିବେ। ଏଠାରେ ଅର୍ଜୁନଙ୍କର କୃଷ୍ଣଙ୍କୁ ମାଧବ ବୋଲି ସମ୍ବୋଧନ କରିବା ବଡ଼ ଅର୍ଥପୂର୍ଣ୍ଣ ଅଟେ। ଏତଦ୍ୱାରା କୃଷ୍ଣଙ୍କୁ ଜଣାଇ ଦେବାକୁ ଇଚ୍ଛା କଲେ ଯେ ଲକ୍ଷ୍ମୀଧର ହିସାବରେ ସେ ଅର୍ଜୁନଙ୍କୁ ଏପରି ଉପଦେଶ ନ ଦିଅନ୍ତୁ କି ଏପରି କାର୍ଯ୍ୟରେ ନିଯୁକ୍ତ ନ କରନ୍ତୁ ଯାହାର ପରିଣାମରେ ଦୁର୍ଭାଗ୍ୟ ହିଁ ଆଣିଦେବ। ଅବଶ୍ୟ କୃଷ୍ଣ କାହାକୁ ତ ଦୁର୍ଭାଗ୍ୟ ଦିଅନ୍ତି ନାହିଁ, ଏ ସମ୍ପର୍କରେ ତାଙ୍କର ଭକ୍ତମାନଙ୍କ କଥା ବା କ'ଣ କହିବା, ସେ ତାଙ୍କର ଭକ୍ତମାନଙ୍କୁ ବା କିପରି ଦୁର୍ଭାଗ୍ୟ ଦେବେ। ଏ ପ୍ରଭୁପାଦଙ୍କର ତାତ୍ପର୍ଯ୍ୟ ଯେ ପ୍ରଭୁପାଦ ଯେଉଁ ଆରମ୍ଭରୁ 6 ଅତ୍ୟାୟ କଥା ଆଲୋଚନା କଲେ, ଏ ସମସ୍ତ ସବୁ ଆଚାର୍ଯ୍ୟମାନେ ଲେଖିଛନ୍ତି, ଆମେ ପଢ଼ୁଥିଲେ। ଇତି ସ୍ମରଣା ଅଗ୍ନିଦାହି ଷଡ଼ଭି ହେତୁ ବି ଏତେ ତାବତ ଆସଥାଇନ, ଭଗବାନ କହୁଛନ୍ତି ଏମାନେ ତ ଆସଥାଇ, ଏମାନେ କୌରବମାନେ ଏଇ 6 ଜିନିଷ କରିଛନ୍ତି, ତେଣୁ ଏମାନେ ଆସଥାଇ ଆତତାୟୀନ ହେଉଛି ବୋଧ ଯୁକ୍ତ ହେବ, ଆତତାୟୀ ମାନଙ୍କୁ ସାଙ୍ଗେ ସାଙ୍ଗେ ବୋଧ କରିବା ଦରକାର। ଅର୍ଜୁନ କହୁଛନ୍ତି ଆତତାୟୀନ ମାୟାନ୍ତମ ହନ୍ୟାତେବ ଅଭିଚାରାୟନ ନ ଆତତାୟୀ ବୋଧେ ଦୋଷ ହନ୍ତୁ ଭବତି କଶ୍ଚନ। ଏଇଟା ଅର୍ଜୁନ କହିନାହାନ୍ତି, ଭଗବାନ ବଳଦେବ ଦେବସ୍ୱ ତାଙ୍କୁ ଟିକାର ଏଇଟାକୁ ପୁରାଣର ବଚନ ଆଣି ଦେଉଛନ୍ତି। କ'ଣ କହୁଛନ୍ତି, ଦ୍ୱିତୀୟ କୋର୍ସ ଗୋଟେ ଦେଉଛନ୍ତି, ଆତତାୟୀନ ଆୟାନ୍ତମ ହନ୍ୟାତେବ ଅଭିଚାରାୟନ, ଆତତାୟୀଙ୍କୁ କିଛି ବିଚାର ନ କରିକି ହତ୍ୟା କରିଦେବ, ଯଦି ନ କର ନ ଆତତାୟୀ ବୋଧେ ଦୋଷ ହନ୍ତୁ ଭବତି କଶ୍ଚନ, ଯିଏ ଆତତାୟୀକୁ ବୋଧ ନ କରିବ ସେ ଦୋଷୀ ହବ। କିଏ କହୁଛନ୍ତି, ଭଗବାନ କହୁଛନ୍ତି, କାହା କହୁଛନ୍ତି, ଅର୍ଜୁନଙ୍କୁ, ତୁମେ ଯଦି ନ ମାରିବ ତୁମେ ଦୋଷୀ ହବ। ଇତି ବଚନାଥ ତତ୍ର ଭଗବାନ ଭଗବାନ ଯେତେବେଳେ କହିଲେ ସେଠୁ କହିଲେ ପାପମ ଏତାବତ୍ ଇତି ସାର୍ଧେନ, ଅଧାରେ ସେ ତାର ଅର୍ଥ କହୁଛନ୍ତି, ଆତତାୟୀନ ଇତ୍ୟାଦି ଅର୍ଥଶାସ୍ତ୍ର ତତ୍ଚ ଧର୍ମଶାସ୍ତ୍ର ଏତେ ଦୁର୍ବଳ। ଏହି ଗୋଟେ ଜିନିଷରେ କଟିଗଲା, କର୍ମୀ ଲୋକ ଯେଉଁ ଆମକୁ ଯେଉଁ ଶାସନ କରୁଛନ୍ତି କିଛି କରିପାରିବେନି। ଏ କୋଭିଡ଼ ହେଉଛି, ଆମେ କ'ଣ ସେମାନେ ଖାଇବା ପିଇବା ଭଲ ମନ୍ଦ ସେ ଦେଉଛନ୍ତି, ସାହାଯ୍ୟ କରୁଛନ୍ତି। ଆମେ ଯଦି ଭଗବାନଙ୍କର ନାମ କୀର୍ତ୍ତନ କଲେ ବି ଯେ ପ୍ରଭୁ ଜଗତର କଲ୍ୟାଣ ହେଉ ସମସ୍ତଙ୍କର, ତାର ମୂଲ୍ୟଟା ତାଙ୍କର ଯେମିତି ଭୋଜନ ଦେବା ସାହାଯ୍ୟ କରିବା ତାଠୁ ଏଇଟା ହେଉଛି ଶ୍ରେଷ୍ଠ, ସେଟା ଅର୍ଥ, ଏଇଟା ହେଉଛି ଧର୍ମ। ତେଣୁ ଜଗତରେ ଅର୍ଥଶାସ୍ତ୍ରରେ ସବୁବେଳେ କ'ଣ ପ୍ରାବଲ୍ୟ ରହିଛି। ଅର୍ଥଶାସ୍ତ୍ର କ'ଣ, ଯେଉଁଟା ଗୋଟେ ଫଳ ଦିଏ, ଅର୍ଥ ମାନେ କେବଳ ଧନ ନୁହେଁ ଫଳ ଦେବ, ଅର୍ଥଟା ସବୁବେଳେ ତୁମକୁ ଅର୍ଥରେ ଦେଖିବାକୁ ପଡ଼ିବ, ଅର୍ଥ ନ ଦେଖିଲେ ସମାଜ ତୁମକୁ କ'ଣ ଭଲ ପାଇବ। ତୁମେ ଯାଇ ଗୋଟେ ଗାଁରେ କୀର୍ତ୍ତନ କରିକି ଆସିବ, ସେ କ'ଣ ଆସିଲେ କୀର୍ତ୍ତନ କରିଦେଇଗଲେ, ତୁ ସେ ଗାଁରେ ଯାଇକି ସେ କିଏ ଗରିବ ଲୋକ ଅଛି ତାକୁ ନେଇକି ମେଡ଼ିକାଲ ନେଇକି ଯିବି, କେଉଁଟା ଲୋକ ପସନ୍ଦ କରିବେ, ସାହାଯ୍ୟଟାକୁ ନା ହେଟା ଅର୍ଥ ଦେଖେଇ ଦେଉଛି ଆଉ ଏଇଟା ପରମାର୍ଥଟା ଆଉ। ଏଥିପାଇଁ ସେ ଲେଖିଲେ, ଅର୍ଜୁନ ଯୁକ୍ତି କରୁଛନ୍ତି, କହିଲେ ନାଇଁ ନାଇଁ ନାଇଁ, ଅର୍ଜୁନ ବର୍ତ୍ତମାନ ସାଧାରଣ ମାନବର ରୋଲ୍ଟା କରୁଛନ୍ତି ନା, ଅର୍ଜୁନ କହିଲେ ନାଇଁ ନାଇଁ ଅର୍ଥ କ'ଣ କହିଲେ, ହଁ ଆତତାୟୀ ନାଇଁ ଅର୍ଥଶାସ୍ତ୍ର ଚ ତତ୍ ଧର୍ମଶାସ୍ତ୍ର ଦୁର୍ବଳ ଯଥୋକ୍ତ ଯାଜ୍ଞ ବୋଲିକି, ଯାଜ୍ଞ ବୋଲିକିଙ୍କ କତୁରୁ ସାଙ୍ଗେ ସାଙ୍ଗେ ଗୋଟେ ଆଣିକି, ସେ ସବୁ ଦାର୍ଶନିକ ଲୋକ ଭଗବାନଙ୍କ ନିଜ ଲୋକ ସମସ୍ତେ, କେଉଁଠି କେଉଁଠି କ'ଣ ପଢ଼ିଛନ୍ତି, କେଉଁଠି ଗୀତା ପଢ଼ିଛନ୍ତି, କେଉଁଠି ଜାଙ୍ଗ ବୋଲି କ'ଣ କହିଛନ୍ତି, କେଉଁଠି କିଏ କେଉଁ ପୁରାଣରେ କେଉଁଠି କ'ଣ, ସବୁ କେମିତି ଜାଣିଥିଲେ, ଭଗବାନ ତାଙ୍କୁ ସବୁ କହିଦିଅନ୍ତି, ତାଙ୍କ ପ୍ରଭୁ ରଚନା କରିଛନ୍ତି ଏସବୁ ଆଉ। ଅର୍ଥଶାସ୍ତ୍ର ଦୁର୍ବଳ, ଧର୍ମଶାସ୍ତ୍ର ପ୍ରବଳ, ଭଗବାନଙ୍କ ଆଦେଶଟା ପ୍ରବଳ, ଆଉ ଜଗତରେ ଯେତେ ପ୍ରକାର ନୀତି ରହିଛି ସେଥିପାଇଁ ପ୍ରଭୁବାଦ ଧର୍ମର ଗୋଟିଏ ସଂଜ୍ଞା ଦେଇଛନ୍ତି, ଅତି ଇମ୍ପୋର୍ଟାଣ୍ଟ ସଂଜ୍ଞା, ସେଟା କ'ଣ, ଭଗବାନ ଯାହା କହିଛନ୍ତି ତାହା ହିଁ ଧର୍ମ, ଧର୍ମ ତ ସାକ୍ଷାତ ଭଗବତ ପଣିତ। ଜଗତରେ କ'ଣ ଲେଖା ହେଇଛି, ବେଦ ପୁରାଣ କେଉଁଠି କ'ଣ ସବୁ ଠିକ ଅଛି, ବିଭିନ୍ନ ସ୍ଥାନ କାଳ ପାତ୍ର ନେଇକି କୁହାହେଇଛି, କିନ୍ତୁ ଭଗବାନ ଯେଉଁଟା କହୁଛନ୍ତି ସେଇଟା ହିଁ ଧର୍ମ, ତାଙ୍କ ଡାଇରେକ୍ଟ ଆଦେଶଟା ଧର୍ମ, ଆଉ କିଛି ତୁମେ ଚିନ୍ତା କର, ସବୁଠୁ ଡାଇରେକ୍ଟ ଆଦେଶଟା କ'ଣ, ଭଗବାନ ବି କହିଛନ୍ତି ପିତାର ସେବା କରିବା, ମାତାର ସେବା କରିବା, ଏଟା କରିବା ସେଟା କରିବା, କେଉଁଟା ଧର୍ମ କହିଛନ୍ତି, ଆଉ ପରମ ଧର୍ମ ସବୁଠୁ ଗୀତାରେ କେବଳ ଚରମ ଧର୍ମଟା କରେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସବୁ ଧର୍ମକୁ ଛାଡ଼ ମୋର ଶରଣ ନିଅ, ଏଇଟା ହେଲା ତାଙ୍କ ଚରମ ଉପଦେଶ। ଏଇଟା ହେଉଛି ସବୁଠୁ ବଡ଼ ଧର୍ମ। ଇଏ ହେଲା ଧର୍ମଶାସ୍ତ୍ର ନୀତି ଅର୍ଥଶାସ୍ତ୍ର ଠାରୁ ପ୍ରବଳ, ଅର୍ଥଶାସ୍ତ୍ର ସବୁବେଳେ ଦୁର୍ବଳ। ଯାଜ୍ଞ ବଳକି କହିଛନ୍ତି ଏ ପ୍ରମାଣଟା, ସାଙ୍ଗେ ସାଙ୍ଗେ ପ୍ରମାଣ ଦେଉଛନ୍ତି ବଳଦେବ ଦର୍ଶନ। ସ୍ମୃତ୍ୟା ବିରୋଧେ ନ୍ୟାୟସ୍ତୁ ବଲବାନ ବ୍ୟବହାରତ ଅର୍ଥଶାସ୍ତ୍ର ବଲବ ଧର୍ମଶାସ୍ତ୍ର ନୀତି ସ୍ଥିତ। ସ୍ମୃତ୍ୟା ବିରୋଧୀ ନ୍ୟାୟସ୍ତୁ, ଯେଉଁଠି ଦେଖିବ ଶ୍ରୁତି ବିରୋଧୀ ନ୍ୟାୟ ଅଛି, ଏଠି ଶ୍ରୁତି ବିରୋଧୀ ନ୍ୟାୟ ହଉନି। ଭଗବାନ କହୁଛନ୍ତି ସେମାନେ ଆତଦାୟୀ, ତୁମେ ତାକୁ ବଧ କର, ଶ୍ରୁତି ସେ ବିରୋଧ କାମ, ସେ କହୁଛନ୍ତି ଆମେ ଗୋଟେ କରିବିନି। ଶ୍ରୁତି ବିରୋଧୀ ନ୍ୟାୟସ୍ତୁ ବଲବାନ ବ୍ୟବହାରତ, କେଉଁଟା ବଳବାନ ନା ବ୍ୟବହାର କହୁଛି ବଳବାନ। ଅସ୍ତ୍ରଶାସ୍ତ୍ରାତ୍ ବଲବତ୍ ଧର୍ମଶାସ୍ତ୍ର ଭିତ୍ତି ସ୍ଥିତ, ଅର୍ଥଶାସ୍ତ୍ର ଠାରୁ ଧର୍ମଶାସ୍ତ୍ର ହେଉଛି ବଳବାନ। ଅର୍ଜୁନ ସେ ଯୁକ୍ତିରେ ବର୍ତ୍ତମାନ ଦେଲେ ଆପଣ କହୁଛନ୍ତି ଏଇଟା ଅର୍ଥଶାସ୍ତ୍ର କଥା, ଆ ତା ତାକୁ ଅଧ କରିଦିଅ ସ୍ୱାର୍ଥ, ମୁଁ ଧର୍ମ କଥା କହୁଛି। ଯୋଗ ଭାବନ୍ତୁ ହିଂସା କରନ ମାଂସ ସର୍ବଭୂତାନ, ଏଇଟା ତାଙ୍କ ପ୍ରଥମ ଧରିଛନ୍ତି ବଳଦେବୀ ଦେବସେନ। ଆଉ ଆପଣ ଯେଉଁଟା କହୁଛନ୍ତି ଠିକ ଅଛି, ଏଇଟା ଅର୍ଥ, ଅର୍ଥ କାମନା ପାଇଁ, କିନ୍ତୁ ସେ ଗୋଟେ ଜୀବ ତାକୁ ବଧ କରିବା ଉଚିତ ନୁହେଁ। ଧର୍ମଶାସ୍ତ୍ରର ନୀତି ହେଲା ମାଂସ ସର୍ବଭୂତାନ, କୌଣସି ଜୀବକୁ କଷ୍ଟ ଦିଅନି। ଅର୍ଜୁନ ଯୁକ୍ତି କଲେ ଇତି ତସ୍ମାତ୍ ଆତତାଇନ ଅପି, କେମିତି ଯୁକ୍ତି କରୁଛନ୍ତି ଧର୍ମଶାସ୍ତ୍ର କ'ଣ ତାହେଲେ? ନୀତିଶାସ୍ତ୍ର ବେଦ ତ ପୁଣି କହିଲା, ସ୍ମୃତି କହିଲା ଆତ୍ମାମାନଙ୍କୁ ବଧ କର ବୋଲି, କହିଲା ସୂକ୍ଷ୍ମ ଜିନିଷ ରହିଲା, କ'ଣ ସୂକ୍ଷ୍ମ? ଇତି ତସ୍ମାତ୍ ଆତତାଇନ ଅପି ତେଷାମ ଆଚାର୍ଯ୍ୟାଦିନାମ ବଧେ ଅସ୍ମାକମ୍ ପାପମ ଏବଂ, ତାଙ୍କୁ ବଧ କରିଦେଇଥାନ୍ତେ କିନ୍ତୁ ସେ ବା ଆଚାର୍ଯ୍ୟମାନେ ରହିଲେ, ସବୁ ସମ୍ବନ୍ଧୀମାନେ ରହିଲେ, ଆଚାର୍ଯ୍ୟମାନେ ରହିଲେ, ସେ କଥା କହୁଛନ୍ତି। ଅନ୍ୟାୟତ୍ୱ ଅଧର୍ମତ୍ୱ ଚେତ୍ ଏତଦ ବଧସ୍ୟ ଅମୃତ ଇହ ବା ନ ସୁଖମ ସତ୍ ଇତିହାସ। ସେଥିପାଇଁ ଏ ଶ୍ଳୋକଟି କହିଲେ ଏ ଜନ୍ମରେ ମୋତେ ସୁଖ ମିଳିବନି କି ପରଜନ୍ମରେ ସୁଖ ମିଳିବନି, କାରଣ ଏଇଟା ଅଧର୍ମ ଆଉ ଅନ୍ୟାୟ। କାହିଁକି? ଆତତାୟୀକୁ ବଧ କରାଯିବ କିନ୍ତୁ ଆଚାର୍ଯ୍ୟଙ୍କୁ ବଧ କରାହବ, ଅକାଟ୍ୟ ଯୁକ୍ତି ଆଉ। ତେଣୁ ଭଗବାନ ଏତିକି କହିକି ତାପରେ ପୁଣି ଗୋଟେ ଗୋଟେ ଶ୍ଳୋକ କହିବେ ଭଗବାନ, ସେସବୁ ଆରମ୍ଭ କରିବେ, ପର ବୋଧେ ଆସିବ, ଏ ସରି ଆସିଲାଣି। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ଗୀତା ଗୌର ପ୍ରେମାନନ୍ଦ ଗୋପାଳ।